श्रीमद्भागवतम दशम स्कंद बावन अध्याय श्लोक 24। तां बुद्धिलक्षण उदार्य तां बुद्धिलक्षण उदार्य रूपशील गुणाश्रयाम् रूपशील गुणाश्रयाम् कृष्णश्च सदृशंभार्या कृष्णश्च सदृशंभार्या समुद्बोढुं मनोदधे समुद्बोढुं मनोदधे तां बुद्धिलक्षण उदार्य रूपशील गुणाश्रया कृष्णस्य सदृशंभार्या समुद्बोढुं मनोदधे तां बुद्धिलक्षण उदार्य रूपशील गुणाश्रया कृष्णस्य सदृशंभार्यां समुद्बोढुं मनोदधे तां बुद्धिलक्षण उदार्य रूपशील गुणाश्रयां कृष्णस्य सदृशंभार्यां प्रमोदबोधं मनोदधे तां बुद्धिलक्षण उदार्य रूपशील गुणाश्रयां कृष्णस्य सदृशंभार्यां प्रमोदबोधं मनोदधे तां बुद्धिलक्षण उदार्य हरे कृष्णा कृष्ण भक्त सजन मातृवृंद ब्रह्मण गे भागवत कथा को स्वागत जनाऊ सदृशंग जोटा सदृशिंग हम तेणु आमे जो कहते गत काली कथा से सोपश्रुत्य मुकुंद से रूप वीर्य गुणश्रेय मुकुंद भी कहीं कहगला ना मुकुंद जे मुक्ति प्रदान करती बा मुक्ति को मध्य कुर्सित कर दिये भक्ति प्रदान करती से मुकुंद तेणु ये भाव रुक्मिणी मनोभाव हूँ मुकुंद कृष्ण को से मुकुंद कृष्ण को मुकुंद भी चिंता करेणु ये भक्ति प्रदान करेंगे तेणु भगवान बहुत सहज भक्ति प्रदान कर दिखते किंतु भक्ति सहज दिखती ना भागवत गोटे श्लोक अच्छा से भाव में मुकुंद से रूप वीर्य गुण श्रेय आम गत का आलोचना करुले भाव गृहागत दीयमान तम गृह जो मैंने आसुले साधु साधु मुनि मैने महात्मा मैंने से मैंने गुणगान करुले शुणी तंग मान सदृशंपति सदृश तांकर जो भाई भाव रही गुण रूप इत्यादि रही भाव कृष्ण से भाव अच्छा से सदृशंपति बोली चिंता कले हाँ ये तो भगवान लीला चलता भगवान निजे स्वयं उपस्थित थे किंतु एमती अच्छा जो मैंने कन्या मैंने स्त्री लोक मैंने अच्छा जो मैंने भगवान विघ्न को विवाह कर ये तो स्वयं भगवान अवश्य भगवान भगवान विघ्न भी तफात कि ना आम जानपर ना तफात अच्छे भावते कि तफात ना कि जहाँ भी हूँ कतेजा मध्य अच्छा ତାଙ୍କର ଉଦାହରଣ ସବୁ ରହିଛି, ସେମାନେ ବିଗ୍ରହକୁ ବିବାହ କରିଛନ୍ତି, ବହୁତ ଉଦାହରଣ ସବୁ ରହିଛି। ଯାହା ହୁଏ ଏଇଭଳି ଭାବରେ ଭଗବାନଙ୍କୁ ନିଜର ପତି ରୂପରେ ଭାବି ଏହି ସମ୍ବନ୍ଧ ଯେଉଁ ରହିଛି, ସମ୍ବନ୍ଧ ଜ୍ଞାନ କାହାର କେଉଁ ସମ୍ବନ୍ଧ ରହିଛି ଭଗବାନଙ୍କ ସହିତ, ତେଣୁ ରାଧା ଇଏ ହେଉଛନ୍ତି ରୁକ୍ମିଣୀ ଦେବୀ ଭଗବାନ ନିତ୍ୟ ପତ୍ନୀ ବା ଏଇ ମାଧୁର୍ଯ୍ୟ ଭାବରେ ଭଗବାନଙ୍କ ସହିତ ଯୁକ୍ତ ଅଛନ୍ତି ସେମାନେ, ତେଣୁ ତାଙ୍କୁ ସଦୃ ସମ୍ପତ୍ତି କରି ତା ବୁଦ୍ଧି ଲକ୍ଷଣ ଲକ୍ଷଣ ଉଦାହରଣ, ତେଣୁ ତାଙ୍ଗ ସେଇ ଯେଉଁ ରୁକ୍ମିଣୀ ତାଙ୍କର ମଧ୍ୟ ସେଇଭଳିଆ ବୁଦ୍ଧି ଲକ୍ଷଣ ଉଦାହରଣ, ଯେଉଁଭଳି ଭାବରେ ଭଗବାନଙ୍କର ରୂପ ବୀର୍ଯ୍ୟ ଗୁଣ ରହିଛି ଶ୍ରେୟ ରହିଛି, ସେମିତି ଭଗବାନ ମଧ୍ୟ ତାଙ୍କର ବୁଦ୍ଧି ତାଙ୍କର ଲକ୍ଷଣ ତାଙ୍କର ଔଦାର୍ଯ୍ୟ ତାଙ୍କର ରୂପ ତାଙ୍କର ଶୀଳ ତାଙ୍କର ଗୁଣ ଏବଂ ଗୁଣ ଏସବୁକୁ କୃଷ୍ଣ ସେ ସଦୃଶ୍ୟ ଭାର୍ଯ୍ୟା, କୃଷ୍ଣ ମଧ୍ୟ ଚିନ୍ତା କରୁଥିଲେ ଏ ମୋର ଭାର୍ଯ୍ୟା ହେବେ, ଠିକ୍ ଉପଯୁକ୍ତ ଭାର୍ଯ୍ୟା ହେବେ, ଯେମିତି ରୁକ୍ମିଣୀ ଚିନ୍ତା କରୁଥିଲେ ଏ ମୋର ଉପଯୁକ୍ତ ସ୍ୱାମୀ ହେବେ, ସେଇଭଳି ଭାବରେ କୃଷ୍ଣ ଚିନ୍ତା କରୁଥିଲେ ଏ ମୋର ଉପଯୁକ୍ତ ଭାର୍ଯ୍ୟା ହେବେ। ତେଣୁ ସମୁଦ୍ବୋଢ଼ୁ ମନ ଦଧେ, ତେଣୁ ଭଗବାନ ମଧ୍ୟ ତାଙ୍କୁ ସମ୍ୟକ ରୂପେ ଉଦ୍ବୋଢ଼ୁଂ କରି ବିବାହ କରିବା ପାଇଁ ମନ ମନକୁ ଚିନ୍ତା ମନ ମନରେ ଚିନ୍ତା କଲେ ତାଙ୍କୁ ମୁଁ ବିବାହ କରିବି। ଭଗବାନଙ୍କର ମଧ୍ୟ ମନ ରହିଛି, ଆମର ଯେଉଁଭଳି ଭାବରେ ମନ ରହିଛି ଭଗବାନଙ୍କ ମଧ୍ୟ ମନ ସେଇଭଳି ଭାବରେ ରହିଛି, ଯେ ଆମର ଖାଲି ମନ ଅଛି ଭଗବାନ ମନ ନାହିଁ ନା, ତା ନୁହଁ, ମନ ବୁଦ୍ଧି ଅହଙ୍କାର ଭଗବାନ ମଧ୍ୟ ରହିଛି, ତେଣୁ ଭଗବାନ ମଧ୍ୟ ମନରେ ମନରେ ଭଗବାନ ଆମକୁ କହିଲେ ତୁମେ ମନରେ ମୋତେ ଚିନ୍ତା କର, ମନ୍ମନା ଭବ ମଦ ଭକ୍ତ ମଧ୍ୟ ମା ନମସ୍କୁରୁ, ଏଇ ଚାରୋଟି ହେଉଛି ଭଗବତ ଗୀତାର ସବୁଠାରୁ ବୃହତ୍ତମ ଜ୍ଞାନ, ସବୁଠାରୁ ଶ୍ରେଷ୍ଠ ଜ୍ଞାନ ହେଉଛି ଚାରୋଟି, ମନରେ ମୋତେ ଚିନ୍ତା କର। ଆଉ କୃଷ୍ଣ ମନରେ କ'ଣ ଚିନ୍ତା କରିବେ, ଭଗବାନ ଆମକୁ କହିଲେ ତୁମେ ମନରେ ମୋତେ ଚିନ୍ତା କର, ତେଣୁ ଆମେ ପଚାରିବା କୃଷ୍ଣଙ୍କୁ, ଯଦି ପଚାରିବା ପ୍ରଭୁ ଆପଣ ମନରେ କାହାକୁ ଚିନ୍ତା କରୁଛନ୍ତି, ତାହେଲେ କ'ଣ ହେବ ଉତ୍ତର, କ'ଣ ହେବ, କୃଷ୍ଣ କାହାକୁ ଚିନ୍ତା କରିବେ, ଆମେ ସିନା ଭଗବାନ ଚିନ୍ତା କରିବା, କୃଷ୍ଣ କାହାକୁ ଚିନ୍ତା କରିବେ, ନା କୃଷ୍ଣ ଆମକୁ ଚିନ୍ତା କରୁଛନ୍ତି, ଭକ୍ତ ଯେଉଁଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି, ଭଗବାନ ମଧ୍ୟ ସେଇଭଳି ଭାବରେ ଭକ୍ତଙ୍କୁ ଚିନ୍ତା କରୁଛନ୍ତି, ଭକ୍ତ ମଧ୍ୟ ଭଗବାନ ମଧ୍ୟ କହିଲେ ନା ସାଧବ ହୃଦୟମୟଂ ସାଧୁନା ହୃଦୟଂ ତୁହଂ ମଦନ୍ୟତେ ନ ଜାଣନ୍ତି ନାହଂ କେବେ ମନାଗପି, ସାଧବ ସାଧୁ ସାଧୁଙ୍କର ହୃଦୟମୟଂ, ସାଧବ ହୃଦୟମୟଂ ସାଧୁଙ୍କର ହୃଦୟ ହୃଦୟରେ ମୁଁ ରହୁଛି ଏବଂ ମୋର ହୃଦୟରେ ମଧ୍ୟ ସାଧୁମାନେ ରହୁଛନ୍ତି, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ କହି ନମ ବୈଷ୍ଣବ ପରାଣ, ସାଧୁଙ୍କ ହୃଦୟ ତୁମାର ସାଧୁ ଯେ ଗୁରୁ ତାଙ୍କର ହୃଦୟରେ ସବୁବେଳେ ଗୋବିନ୍ଦ ରହିଛନ୍ତି, ତୁମାର ହୃଦୟ ସଦା ଗୋବିନ୍ଦ ବିଶ୍ରାମ ଗୋବିନ୍ଦ କହେ ନମ ବୈଷ୍ଣବ ପରାଣ, ଭଗବାନ ନିଜେ ଏଇଟା କହୁଛନ୍ତି ମୋର ପ୍ରାଣ ହେଉଛନ୍ତି ବୈଷ୍ଣବ, ଯେତେବେଳେ ଦୁର୍ବାସା ଅମ୍ବରୀଶଙ୍କ ପ୍ରତି ଅପରାଧ କରିଥିଲେ, ଅମ୍ବରୀଶଙ୍କ ପ୍ରତି ଆମେ ସେଦିନ କହୁଥିଲେ, ତେଣୁ ଏକାଦଶୀରେ ଯେଉଁ ଅମ୍ବରୀଶ ଉପବାସ ରହିଥିଲେ କୌଣସି ଜଳ ମଧ୍ୟ ପାନ କରିନଥିଲେ, ଆଉ ଖାଦ୍ୟ କଥା କ'ଣ କହିବା, ଯଦି ଜଳ ପାନ କରୁନାହାନ୍ତି ସେଠି ଖାଦ୍ୟ କଥା କେଉଁଠି ଆସିବ, ଫଳ କଥା ଯାହା ବି ହେଉ କିଛି ନାହିଁ, ପୁରା ଉପବାସ, ତେଣୁ ତା ପରଦିନ ଏଇ ଦୁର୍ବାସ ଆସି ପହଞ୍ଚିଗଲେ ଏବଂ ଦୁର୍ବାସଙ୍କୁ ଦେଖି ସିଏ ମଧ୍ୟ ତାଙ୍କୁ ନିମନ୍ତ୍ରଣ କଲେ, ବହୁତ ବିସ୍ତାର ପ୍ରସଙ୍ଗ ଅଛି ଆମେ ବହୁତ ଥର କହିଛେ, ଏଇଟାକୁ ଖାଲି ସଂକ୍ଷେପରେ କହିଦେଉଛେ, ତେଣୁ ଇଏ ଯେଉଁ ରହୁଛନ୍ତି ଦୁର୍ବାସା ଇଏ ଅମ୍ବରୀଶଙ୍କ ପ୍ରତି ତାଙ୍କର ବିଦ୍ୱେଷ ଥିଲା, କାହିଁକିନା ଦୁର୍ବାସା ବହୁତ ଶକ୍ତିଶାଳୀ ବହୁତ ଯୋଗୀ ଉନ୍ନତ ଯୋଗୀ ଜଣେ ଥିଲେ, ବହୁତ ତାଙ୍କର ସବୁ ରହିଛି ଅଷ୍ଟାଙ୍ଗ ଯୋଗ ସିଦ୍ଧି ଇତ୍ୟାଦି ସବୁ ରହିଛି, ଦୁର୍ବାସା ଦେଇଥିଲେ ଗୋଟେ ମନ୍ତ୍ର କୁନ୍ତୀଙ୍କୁ, କୁନ୍ତି ନା କି, ହଁ କୁନ୍ତି, କୁନ୍ତିଙ୍କୁ ମନ୍ତ୍ର ଦେଇଥିଲେ, ଯେଉଁ ମନ୍ତ୍ରକୁ ମନ୍ତ୍ର ପାଠ କଲେ ଦେବତାମାନେ ମଧ୍ୟ ମୋହିତ ହେବେ, ସମ୍ମୋହନ ମନ୍ତ୍ର। ଯେତେବେଳେ କୁନ୍ତି ବିବାହ କରିନଥିଲେ ସେହି ସମୟରେ ଏ ଦୁର୍ବାସା ତାଙ୍କୁ ସେହିଭଳି ମନ୍ତ୍ରଟି ଦେଇଥିଲେ, ତାଙ୍କର ସେ ଯେଉଁ ସେବା କରିଥିଲେ ତାଙ୍କୁ ଦୁର୍ବାସା ଏଥିରେ ପ୍ରତି ପ୍ରସନ୍ନ ହେଇଯାଇଥିଲେ। ଯେଉଁଗୁଡ଼ାକ କୁନ୍ତି ଚିନ୍ତା କରୁଥିଲେ ଏଇଟା କ'ଣ ସତ, ଏଇଗୁଡ଼ା ଚିନ୍ତା କରି ପରୀକ୍ଷା କରି ଯେତେବେଳେ ସେ ମନ୍ତ୍ରକୁ ଉଚ୍ଚାରଣ କରୁଛନ୍ତି, ସୂର୍ଯ୍ୟଦେବଙ୍କୁ ଲକ୍ଷ୍ୟ କରିକିରି, ସୂର୍ଯ୍ୟଦେବଙ୍କୁ ସ୍ମରଣ କରିକିରି ମନରେ ମନରେ ଚିନ୍ତା କଲେ ବହୁତ କଥା ରହିଛି। ଏଇଭଳି ଭାବରେ ସେ ମନ୍ତ୍ର, ମନ୍ତ୍ର କହିଲେ ମନକୁ ତ୍ରାଣ କରିବ, ମନ୍ତ୍ର ଏଇସବୁ ଭାଗବତଙ୍କର ଶ୍ଳୋକ ଏସବୁ ହେଉଛି ମନ୍ତ୍ର ସବୁ। ସବୁଠାରୁ ବଡ଼ ମନ୍ତ୍ର ହେଉଛି କେଉଁଟା, ସବୁଠାରୁ ବଡ଼ ମନ୍ତ୍ର କେଉଁଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଏ ମହାମନ୍ତ୍ର। ଯେତେ ମନ୍ତ୍ର ଅଛି, ମନ୍ତ୍ରତଃ ତନ୍ତ୍ରତଃ ଛିଦ୍ରମ ଦେଶ କାଳ ବସ୍ତୁତଃ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ତବ। ବିଭିନ୍ନ ମନ୍ତ୍ର ଅଛି, ତନ୍ତ୍ର ଅଛି, ବିଭିନ୍ନ ପ୍ରକାର ବିଧାନ ସବୁ ରହିଛି, କିନ୍ତୁ ତା ଦେହରେ କିଛି ତ୍ରୁଟି ରହିଛି। ମନ୍ତ୍ର ତ ଏଇଟା ହେଉଛନ୍ତି, ଏଇଟା କହିଥିଲେ କିଏ ନା, ଏଇଟା ଶୁକ୍ରାଚାର୍ଯ୍ୟ କହିଥିଲେ, ମନ୍ତ୍ର ତ ତନ୍ତ୍ରତଃ ଛିଦ୍ରମ ଦେଶ କାଳ ବସ୍ତୁତ, ଦେଶ ସ୍ଥାନ ଅନୁସାରେ, ସମୟ ଅନୁସାରେ, ବସ୍ତୁ ଅନୁସାରେ କିଛି କିଛି ତ୍ରୁଟି ରହିଛି, କିନ୍ତୁ ସର୍ବଂ କରୋତି ନିଶ୍ଚିଦ୍ରମ ଅନୁସଂକୀର୍ତ୍ତନ ତବ। ଯାହା ସବୁ ତ୍ରୁଟି ରହିଛି ସବୁ ତ୍ରୁଟିକୁ ନିଶ୍ଚିଦ୍ର କରିଦେବ, ତ୍ରୁଟି ଶୂନ୍ୟ କରିଦେବ ଭଗବାନଙ୍କ ମନ୍ତ୍ର, ଭଗବାନ ନାମ ଅନୁସଂକୀର୍ତ୍ତନ ତବ। ତେଣୁ ଏଇ ମନ୍ତ୍ର ଯେଉଁ ରହିଛି, ସେଇ ମନ୍ତ୍ରକୁ ସେ ଉଚ୍ଚାରଣ କଲେ ଦେଖିବା ପାଇଁ ସତରେ ଏଇଟା ସତ ନା ନାହିଁ, ତାଙ୍କର ବିଶ୍ୱାସ ହେଉନଥିଲା। ତେଣୁ ସାଙ୍ଗେ ସାଙ୍ଗେ ସୂର୍ଯ୍ୟଦେବ ଆସିଗଲେ, ବିବସ୍ୱା ବିବସ୍ୱାନ ଆସିଗଲେ, କିନ୍ତୁ ବିବସ୍ୱାନ ଯେତେବେଳେ ଆସିଲେ ସେ କହିଲେ ଯେ ବିବସ୍ୱାନଙ୍କର ମନ୍ତ୍ର ମାନେ ସେ ତାଙ୍କର ସଙ୍ଗ କରିବେ, ତେଣୁ ସେ କହିଲେ ନା ମୁଁ ବିବାହ କରିନାହିଁ, ତେଣୁ ମୁଁ ପରୀକ୍ଷା ମନ୍ତ୍ର ପରୀକ୍ଷା କରିବା ପାଇଁ ଏଇଟା କରୁଥିଲି, ଉଚ୍ଚାରଣ କରୁଥିଲି, ନା ମୁଁ ବର୍ତ୍ତମାନ ମନ୍ତ୍ରର ଅଧୀନ ଅଛି, ମୁଁ କିଛି କରିପାରିବି ନାହିଁ, ତୁମକୁ ପୁତ୍ର ପ୍ରଦାନ କରିବି, ଏଇଭଳି ଭାବରେ କହିକି ତାଙ୍କୁ ପୁତ୍ର ପ୍ରଦାନ କଲେ। କିନ୍ତୁ ତାଙ୍କର ସତୀତ୍ୱ ରହିଲା, ଠିକ୍ ରହିଲା, କର୍ଣ୍ଣରେ ସେ ବାହାରିଲେ ସେ ପୁତ୍ର, ଏବଂ ତାଙ୍କ ନାମ ହେଉଛି କର୍ଣ୍ଣ। ତେଣୁ ସେ କର୍ଣ୍ଣକୁ ଗୋଟେ ପେଟିରେ ରଖିକି ଭସେଇ ଦେଇଥିଲେ, ତାପରେ ସେ ଆସିକରି ଅଧିରଥନା କରି ତାଙ୍କ ନା ସେ ତାଙ୍କ ପାଖରେ ସେ ତାଙ୍କୁ ପାଳନ କରିଥିଲେ। ଏସବୁ ସୁତପୁତ୍ର ବୋଲି କୁହାଯାଉଛି, ଏସବୁ ବହୁତ କଥା ରହିଛି, ମହାଭାରତର କଥା ରହିଛି। ତାପରେ ଯେଉଁ ପାଞ୍ଚ ପୁତ୍ର ସେ ପ୍ରାପ୍ତ ହେଲେ, ଆଉ ଯେଉଁ ପାଞ୍ଚ ପୁତ୍ର, ତିନି ପୁତ୍ରଙ୍କୁ ସିଏ କିଏ ତାଙ୍କର ସ୍ୱାମୀ ପାଣ୍ଡୁ, ପାଣ୍ଡୁ ଏଇଭଳି ଭାବେ ବ୍ୟବସ୍ଥା ହୋଇଥିଲା, ଯେଉଁ ଅବସ୍ଥାରେ ପାଣ୍ଡୁ ଯେଉଁ ମାଧୁରୀଙ୍କୁ ବିବାହ କରିଥିଲେ, ଏଇଭଳି ଭାବରେ ସେ ଯେତେବେଳେ ସ୍ୱୀକାର କରୁଥିଲେ, ସେହି ସମୟରେ ଜଣେ ଋଷି କିଣ୍ଡନ ଋଷି ତାଙ୍କ ପତ୍ନୀଙ୍କ ସହିତ ମୃଗ ବେଶ ଧାରଣ କରିକି ସଙ୍ଗ କରୁଥିଲେ, ଇଏ ଭାବିଲେ ମୃଗ ବୋଲି କହିକି ସ୍ୱର ଯେତେବେଳେ ମାରିଦେଲେ ବାଣଭେଦୀ କରଣ କ'ଣ ଶବ୍ଦଭେଦୀ, ତେଣୁ ସେ ମୃତ୍ୟୁବରଣ କଲେ। ତେଣୁ ସେ ଅଭିଶାପ ଦେଇଥିଲେ ଯେ ତୁମେ ଯଦି ସଙ୍ଗ କରିବ ତାହେଲେ ତୁମେ ମୃତ୍ୟୁବରଣ କରିବ, ତେଣୁ ସେ କୌଣସି ସ୍ତ୍ରୀ ସଙ୍ଗ କରିପାରିବେ ନାହିଁ, ତାଙ୍କ ପତ୍ନୀଙ୍କ ସହିତ ମଧ୍ୟ ସଙ୍ଗ କରିପାରିବେ ନାହିଁ। ତେଣୁ ସେ ତାହାପରେ ଯେତେବେଳେ ଜାଣିଲେ କୁନ୍ତୀଦେବୀଙ୍କର ଏଇଭଳି ଭାବେ ରହିଛି ଶକ୍ତି, ତେଣୁ ସେ ତାଙ୍କୁ କହିଲେ ତୁମେ ସ୍ମରଣ କର, ପ୍ରଥମେ ଧର୍ମଦେବଙ୍କୁ ସ୍ମରଣ କଲେ, ସେହି ମନ୍ତ୍ର ଉଚ୍ଚାରଣ କଲେ, ତେଣୁ ତାଙ୍କର ଏଇ ଯୁଧିଷ୍ଠିର ମହାରାଜ ଆସିଲେ, ଜନ୍ମ ନେଲେ ଯୁଧିଷ୍ଠିର ମହାରାଜ। ତେଣୁ ଯେତେବେଳେ ଯୁଧିଷ୍ଠିର ମହାରାଜ ଯେଉଁ ରହିଥିଲେ ଅରଣ୍ୟରେ ରହିଥିଲା ବେଳେ ଏସବୁ ତାଙ୍କ ପୁତ୍ର ସବୁ ଜାହାତ ହୋଇଥିଲେ, ଏବଂ ଯେତେବେଳେ ଯୁଧିଷ୍ଠିର ମହାରାଜ ଜନ୍ମ ନେଲେ ସେହି ସମୟରେ ଆକାଶବାଣୀ ହେଲା, ଏ ଧର୍ମରାଜ ହେବେ, ବହୁତ ପ୍ରସିଦ୍ଧ ହେବେ, ଏଇଭଳି ଭାବରେ ସବୁ ଆକାଶବାଣୀ ହେଲା। ତାପରେ ଗୋଟେ ବର୍ଷ ପରେ ପୁଣି ସେ ସ୍ମରଣ କଲେ, କାହାକୁ ନା ପବନଦେବଙ୍କୁ ସ୍ମରଣ କଲେ, ତେଣୁ ଭୀମ ଜନ୍ମ ନେଲେ। ତାପରେ ଇନ୍ଦ୍ରଦେବଙ୍କୁ ସ୍ମରଣ କଲେ, ତେଣୁ ଆସିଲେ ଅର୍ଜୁନ ଆସିଲେ। ତାପରେ ପାଣ୍ଡୁ କହିଲେ କୁନ୍ତୀଙ୍କୁ, ତୁମେ ମାଧୁରୀଙ୍କ ପାଇଁ ମଧ୍ୟ କିଛି ସ୍ମରଣ କର। ତେଣୁ ମାଧୁରୀଙ୍କୁ ଯେତେବେଳେ ପଚାରିଲେ କ'ଣ କେଉଁ ଦେବତାଙ୍କୁ ତୁମେ ଚାହୁଁଛ ସ୍ମରଣ କରିବା ପାଇଁ ବା ସାଙ୍ଗ କରିବା ପାଇଁ, ସେ କହିଲେ ଅଶ୍ୱିନୀ କୁମାର ଟୁ ଇନ୍ ୱାନ୍ ଅଶ୍ୱିନୀ କୁମାର ସିଏ ଜାହାଳା ଜାହାଳା ଭାଇ ସିଏ ତେଣୁ ଗୋଟିଏ ଥରକାରେ ଦୁଇ ଜଣ ପୁତ୍ର ଯାହା ଦେବ ସେଇଥିପାଇଁ ସେ ଏଇଠି ସେ ସ୍ମରଣ କଲେ ତେଣୁ ଅଶ୍ୱିନୀ କୁମାରଙ୍କଠୁ ଆସିଥିଲେ ନକୁଳ ଏବଂ ସହଦେବ ଏଇଭଳି ଭାବେ ପାଞ୍ଚ ପୁତ୍ର ତାଙ୍କର ପାଣ୍ଡୁଙ୍କର ପାଞ୍ଚ ପୁତ୍ର ଏସବୁ କଥା ରହିଛି ତେଣୁ ଦୁର୍ବାସା ଏତେ ଶକ୍ତି ରହିଛି ବହୁତ କିଛି ପ୍ରଦାନ କରିପାରିବେ କିନ୍ତୁ କ୍ରୋଧ କ୍ରୋଧକୁ ସମ୍ବରଣ କରିପାରିବେ ନାହିଁ ତେଣୁ ଅମ୍ବରୀଷଙ୍କ ପ୍ରତି କ୍ରୋଧ କଲେ କ୍ରୋଧ କରିକିରି କ'ଣ କଲେ ନା ଜାଣିଶୁଣି ଡେରି କରୁଥିଲେ ତେଣୁ ଅମ୍ବରୀଷ ଯେଉଁ ଶାସ୍ତ୍ର ସବୁ ଆଲୋଚନା କରିକିରି ପାରଣା ଟାଇମ୍ରେ ଗଣ୍ଡୁ ସେ ଜଳ ତୁଳସୀ ପାନ କଲେ ସେଇଥିରେ ତାଙ୍କର ଏତେ କ୍ରୋଧ ହେଲା ତାଙ୍କୁ ହତ୍ୟା କରିବା ପାଇଁ କୃତିଆ ନାମକ ରାକ୍ଷସକୁ ପ୍ରେରଣ କରିଥିଲେ ଗୋଟେ ଜଟା ଛିଣ୍ଡେଇକିରି ତାଙ୍କର କେଶ ଗୋଟେ ଛିଣ୍ଡେଇକିରି ପୁସ୍ତକରୁ ଗୋଟେ କୃତିଆ ନାମକ ରାକ୍ଷସ ସୃଷ୍ଟି କରିଦେଲେ ଯିଏକି ତାକୁ ହତ୍ୟା କରିବ ଏତିକି ସାମାନ୍ୟ ଦୋଷ ପାଇଁ ଏତେ ବଡ଼ ଅପରାଧ ଏପଟ ଏତେ ବଡ଼ ଦଣ୍ଡ କ୍ରୋଧ କ୍ରୋଧାନୁଭୂତି ସମୋହ ସମୋହ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂସାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି ସମୋହ ସମୋହ ସ୍ମୃତି ଯେଉଁ କ୍ରୋଧରୁ ମୋହ ଆସୁଛି ମୋହରୁ ସ୍ମୃତି ଭ୍ରମ ହେଇଯାଉଛି ସ୍ମୃତି ଭ୍ରମର ବୁଦ୍ଧି ନଷ୍ଟ ହେଇଯାଉଛି ବୁଦ୍ଧି ନଷ୍ଟ ହେଇଗଲେ ତାର ପତନ ହେଇଯିବ ଦୁର୍ବାସଙ୍କର ସେଇଭଳି ଅବସ୍ଥା ହେଇଥିଲା ତେଣୁ ସେ କ'ଣ କଲେ ଏଇଭଳି ଭାବରେ ଯେତେବେଳେ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟତ ହେଲେ ସେହି ସମୟରେ ଅମ୍ବରୀଷ ମହାରାଜଙ୍କର କୌଣସି ଚିନ୍ତା ନାହିଁ ଭଗବାନ ମୋତେ ପ୍ରାର୍ଥନା କଲେଣି ପ୍ରଭୁ ମୋତେ ରକ୍ଷା କରନ୍ତୁ କିନ୍ତୁ ସେମିତି ସେଇଭଳି ରହିଲେ ଭଗବାନଙ୍କ ଯାହା ଇଚ୍ଛା ତାହା ହେବ କହିକିରି ଗୋଟିଏ ପାଦ ମଧ୍ୟ ପଛକୁ ଗଲେ ନାହିଁ ଏ କୃତିଆ ନାମକ ରାକ୍ଷସ ଯେତେବେଳେ ଆସୁଥିଲା ଅଗ୍ନି ଭଳି ଆସୁଥିଲା ସାକ୍ଷାତ ଅଗ୍ନି ତେଣୁ ତାକୁ ଜାଳି ଦେଇଥାନ୍ତା କିନ୍ତୁ ଭଗବାନ କହିଛନ୍ତି ନା କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶ୍ୟତି ଭଗବତ ଗୀତାରେ ଏ ଗୋଟିଏ ମାତ୍ର ଶ୍ଳୋକ ରହିଛି ଏଠି ଭଗବାନ କହିନାହାନ୍ତି ଆଉ ସବୁ ଶ୍ଳୋକ ଭଗବାନ କହିଛନ୍ତି କିନ୍ତୁ ଏହି ଶ୍ଳୋକଟି ଭଗବାନ କହିନାହାନ୍ତି ଭଗବତ ଗୀତା ନବମ ଅଧ୍ୟାୟ କେତେ ଛବିଶ ନା କେତେ ଶ୍ଳୋକରେ ଯେ କୌନ୍ତେୟ ପ୍ରତିଜାନି ହେ କୁନ୍ତି ପୁତ୍ର ତୁମେ ଘୋଷଣା କର ଭଗବାନ କହିଲେ ନାହିଁ ସେ ଶ୍ଳୋକଟି ଭଗବାନ କହିଲେ ନାହିଁ ଯେମିତି ଆମର ସ୍ତ୍ରୀ ଲୋକମାନେ ତାଙ୍କ ସ୍ୱାମୀଙ୍କର ନାମ ନେବେ ନାହିଁ ବା ଏଇଭଳି ଭାବରେ ସବୁ ଯେଉଁ ରହିଛି ସେଇଭଳି ଭାବରେ ରୁକ୍ମିଣୀ ଦେବୀ ଭଗବାନଙ୍କ ନାମ ନେଲେ କି ଅଲଗା ପ୍ରକାର କହିଲେ ନା ଆଉ ତେଣୁ ଇଏ ଯେଉଁ ରହିଛନ୍ତି ସେଇଭଳି ଭାବରେ ଭଗବାନ ମଧ୍ୟ ଏ ଶ୍ଳୋକଟିକୁ ଉଚ୍ଚାରଣ କରିବେ ନାହିଁ ଏଭଳି କଥା ରହିଛି କୁନ୍ତି ଏ ପ୍ରତି ଜାଣି ଏ କୁନ୍ତି ପୁତ୍ର ତୁମେ ଘୋଷଣା କର ଯେ ନ ମେ ଭକ୍ତ ପ୍ରଣଶ୍ୟତି ଏଇ କଥାଟାକୁ ଭଗବାନ କହିପାରିଲେ ନାହିଁ ନ ମେ ଭକ୍ତ ପ୍ରଣଶ୍ୟତି ଭଗବାନ ନିଜେ କହିପାରିଲେ ନାହିଁ ଏ ଶ୍ଳୋକଟିକୁ ଏଇ କଥାଟିକୁ ତେଣୁ ଅର୍ଜୁନକୁ କହିଲେ ଅର୍ଜୁନ ତୁମେ ପ୍ରତିଜ୍ଞା କରି କୁହ କୌନ୍ତେୟ ପ୍ରତି ଜାଣି ନ ମେ ଭକ୍ତ ପ୍ରଣଶ୍ୟତି ତେଣୁ ଏ ଯେଉଁ ଏସବୁ ରହିଛି ସେଇଭଳି ଭାବରେ ଖାଲି ଭଗବାନ ସେଥିପାଇଁ ଭଗବାନ ନିଜେ ପ୍ରତିଜ୍ଞା କଲେ ନାହିଁ ଯେତେବେଳେ ଦରକାର ପଡ଼େ ଭଗବାନ ନିଜର ପ୍ରତିଜ୍ଞାକୁ ଭଙ୍ଗ କରିଦିଅନ୍ତି କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କର ପ୍ରତିଜ୍ଞାକୁ କେବେ ହେଲେ ଭଙ୍ଗ କରନ୍ତି ନାହିଁ ସେଥିପାଇଁ ନିଜେ କହିଲେ ନାହିଁ ତେଣୁ ଆଜି ଦେଖେଇଦେଲେ ଅମ୍ବରୀଷକୁ ଯେତେବେଳେ ଆସୁଥିଲା ସେ କୃତିଆ ହତ୍ୟା କରିବା ପାଇଁ ଭଗବାନ ଚକ୍ର ଯାଇକି ତାକୁ ହତ୍ୟା କରିଦେଲା ସେ କୃତିଆ ନାମକ ରାକ୍ଷସକୁ ଏବଂ ଦୁର୍ବାସଙ୍କ ପଛରେ ଧାଇଁଲା ସେ ଯେଉଁ ରହିଛନ୍ତି ଭଗବାନ ସୁଦର୍ଶନ ସୁଦର୍ଶନ ଚକ୍ର ଭଗବାନଙ୍କର ସୁନ୍ଦର ଦର୍ଶନ ଚକ୍ର ଏଇଭଳି ଭାବରେ ଇଏ ଯେତେବେଳେ ଯାଇ ପହଞ୍ଚିଲେ ବହୁତ ଜୁହାଡ଼ ଗଲେ କେହି ରକ୍ଷା କରିପାରିଲେ ନାହିଁ ଏମିତିକି ଜଳରେ ମଧ୍ୟ ସେ ଉତ୍ତାପରୁ ସେ ମୁକ୍ତି ପାଇପାରିଲେ ନାହିଁ ବ୍ରହ୍ମା ରକ୍ଷା କରିପାରିଲେ ନାହିଁ ଶିବ ରକ୍ଷା କରିପାରିଲେ ନାହିଁ ଅନ୍ତିମରେ ସେ ବିଷ୍ଣୁଙ୍କ ପାଖକୁ ଗଲେ ଯାହାଙ୍କର ଏଇ ଚକ୍ର ବୈକୁଣ୍ଠ ଲୋକକୁ ଗଲେ ସେଠି କ୍ଷମା ପ୍ରାର୍ଥନା କଲେ କିନ୍ତୁ ଭଗବାନ କହିଲେ ନା ଆମ ଭକ୍ତ ପରାଧୀନ ମୁଁ ଭକ୍ତର ଅଧୀନ ଇଏ ସ୍ୱତନ୍ତ୍ର ଇବ ଦିଜ ଭଗବାନ ଅସ୍ୱତନ୍ତ୍ର ଯଦିଓ ସ୍ୱତନ୍ତ୍ର ଭଗବାନ କିନ୍ତୁ ସେ ଅସ୍ୱତନ୍ତ୍ର ଇବ ଖେଳି ରହିଛନ୍ତି ଯେମିତି ଭଗବାନ ଏଠି ଭଗବାନ ଭୋଗ ଖାଦ୍ୟ ଗ୍ରହଣ କରୁଛନ୍ତି ଭଗବାନ ହାତରେ ନାହିଁ ଖାଇପାରିବେ ନାହିଁ ହାତ ନାହିଁ ଖାଇପାରିବେ ନାହିଁ ଚାଲି ଗୋଡ଼ ନାହିଁ ଚାଲିପାରିବେ ନାହିଁ ଏଇଭଳି ଭାବରେ ରହିଛନ୍ତି ଅସ୍ୱତନ୍ତ୍ର ଭକ୍ତ ଉପରେ ନିର୍ଭର କରି ରହିଛନ୍ତି ଏଇଟାକୁ ବୁଝିପାରିବେ ନାହିଁ ସାଧାରଣ ବ୍ୟକ୍ତିମାନେ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ବୁଝିପାରିବେ ନାହିଁ ଜଣେ ରହିଛନ୍ତି ଗୋଟେ ଆମର ତଥାଗତ ଗୋଟେ ରହିଛନ୍ତି ସେମାନେ ଗୋଟେ ଧର୍ମ ଅନୁଷ୍ଠାନ ଧର୍ମ ସଂଗଠନ ଗୋଟେ ସେମାନେ ଗୋଟେ ଦେଖିଲେ ତାଙ୍କର ଯେ ମୁଖ୍ୟ ସେ ଦେଖିଲେ ଭଗବାନ ଭୋଗ ଲାଗୁଛି ଭୋଗ ଲାଗୁଛି ଆଉ ସେଇଠି ମୂଷା ଆସି ସେ ଖାଦ୍ୟ ଖାଇଯାଉଛି। ଭଗବାନ ପାଖରେ ଭୋଗ ଲାଗୁଛି ଆଉ ମୂଷା ଆସି ସେଇଟା ଖାଉଛି, ଆଉ ଇଏ କି ଭଗବାନ, କି ଭଗବାନ? ଏଇଭଳି ଭାବରେ ତାଙ୍କର ଧାରଣା ହେଲା। ଯଦି ବେଦକୁ ମାନୁଛନ୍ତି କିନ୍ତୁ ଭଗବାନଙ୍କୁ କହୁଛନ୍ତି ପିତୁଳା ପୂଜା, ଭଗବାନ କେହି ନାହାନ୍ତି, ବେଦକୁ ମାନୁଛନ୍ତି ପିତୁଳା ପୂଜା, ଏଇଭଳି ଭାବରେ ଗୋଟେ ଧର୍ମ ସଂଗଠନ ଅଛି। ତେଣୁ ଭଗବାନଙ୍କୁ ବୁଝିପାରିବେ ନାହିଁ ସେମାନେ। ମୋତେ ସେଦିନ ଗୋଟେ ଜଣେ ପ୍ରଶ୍ନ ପଚାରୁଥିଲେ ଏଇ କଥା, ସାମ୍ନାରେ ଭୋଗ ଲାଗିଛି ମୂଷା ଆସି ଖାଇଯାଉଛି, ଆଉ କ'ଣ ଭଗବାନ ଶକ୍ତି କ'ଣ ଅଛି? ଭଗବାନଙ୍କର ଏଭଳି ରହିଛି ଲୀଳା ଯାହାକି ଏକ ସମୟରେ ଭକ୍ତମାନେ ଦେଖିକି ଆନନ୍ଦିତ ହେବେ, ଅଭକ୍ତମାନେ ଦେଖି ବୁଝିପାରିବେ ନାହିଁ ସେଇଟା, ଇଏ କି ଭଗବାନ, ଏଭଳିଆ ଭଗବାନ ଲୀଳା ରହିଛି। ଏକା ଲୀଳା, ଗୋଟିଏ ଲୀଳାକୁ କିଏ କେଉଁଭଳି ଭାବରେ ଗ୍ରହଣ କରୁଛି? ଭକ୍ତମାନେ ସେଇଟାକୁ ଶୁଣିକିରି ଭଗବାନ ବନ୍ଧା ହେଲେ କହିକିରି ଭକ୍ତମାନେ ଆନନ୍ଦରେ ଭଗବାନଙ୍କୁ ନୃତ୍ୟ କୀର୍ତ୍ତନ କରି ଗୀତ ବୋଲିକିରି କୀର୍ତ୍ତନ କରୁଛନ୍ତି ଭଗବାନଙ୍କର। ନମାମିଶ୍ୱରଂ ସଚ୍ଚିଦାନନ୍ଦ ରୂପଂ ରସତ୍କୁଣ୍ଡଳଂ ଗୋକୁଳେ ଭ୍ରଜମାନଂ ଯଶୋଦା ଭିୟୋଳୁ କଳାଧବମାନଂ ପରାମୃଷ୍ଟଂ ଅତ୍ୟନ୍ତ ତୋଦୃତ୍ୟ ଭଗବାନ ମନ୍ଦା ହେଲେ ଭକ୍ତମାନେ ଅଭକ୍ତ କହିବେ ଇଏ କି ଭଗବାନ, ତାଙ୍କୁ ଜଣେ ବାନ୍ଧି ପକାଉଛନ୍ତି ଆଉ କି ସେ ଭଗବାନ। କିନ୍ତୁ ସେ ଦେଖିପାରିଲେ ନାହିଁ ଯେ ଭଗବାନ ଯେତେବେଳେ ବାନ୍ଧୁଥିଲେ, ମା ଯେତେଥର ବାନ୍ଧୁଥିଲେ ସବୁବେଳେ ଦୁଇ ଆଙ୍ଗୁଳ କମି ଯାଉଥିଲା, କାହିଁକି ସେଟା ବୁଝିପାରିଲେ ନାହିଁ? ସେମାନେ ବୁଝିପାରିବେ ନାହିଁ ଭଗବାନ ଲୀଳାକୁ, ପ୍ରସନ୍ନପି ନ ପଶ୍ୟତି, ଦେଖିକି ମଧ୍ୟ ସେମାନେ ଦେଖିପାରିବେ ନାହିଁ ଭଗବାନ ଲୀଳାକୁ। ତେଣୁ ଭଗବାନ ତାଙ୍କୁ ସେ କଥା କହିଲେ, ହଁ ଭକ୍ତ ପରାଧୀନ, ମୁଁ ହେଉଛି ଭକ୍ତର ଅଧୀନ, ତମେ ମୋ ଭକ୍ତ ପ୍ରତି ଅପରାଧ କରିଛ, ମୁଁ ତମକୁ କେମିତି ରକ୍ଷା କରିବି? ସାଧବ ହୃଦୟ, ସେଇଠି କହିଛନ୍ତି କଥା, ସାଧବ ହୃଦୟ ମୟଂ ସାଧୁନା ହୃଦୟଂ ତୁ ହଂ ମଦନ୍ୟ ତେ ନ ଜାନାନ୍ତି ନା ହଂ ତେବ୍ୟ ମନା ଗଭି। ନବମ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ସାଧୁଙ୍କର ହୃଦୟ, ସାଧୁଙ୍କର ହୃଦୟ ହେଉଛି ମୁଁ, ସାଧୁଙ୍କର ସତମାଠ ହୃଦୟ ସଦା ଗୋବିନ୍ଦ ବିଶ୍ରାମ, ଏବଂ ଗୋବିନ୍ଦ ମଧ୍ୟ କହୁଛନ୍ତି ମମ ବୈଷ୍ଣବ ପରାୟଣ, ଭଗବାନଙ୍କ ହୃଦୟ ମଧ୍ୟ ବୈଷ୍ଣବ, ଭଗବାନ ସାଧୁ। ଏଇଭଳି ଭାବରେ ସାଧୁ ଭଗବାନ ଭକ୍ତଙ୍କ ଚିନ୍ତା, ଭକ୍ତ ଭଗବାନଙ୍କ ଚିନ୍ତା କରୁଛନ୍ତି, ଭଗବାନ ଭକ୍ତଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଯେଉଁ କଥା କହିଲେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ, ଯୋମାନ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାଂ ନ ପ୍ରଣଶ୍ୟାମି ସଚ ମେ ନ ପ୍ରଣଶ୍ୟତି। ଯିଏ ମୋତେ ସବୁଠାରୁ ଦେଖେ, ଯୋମାନ ପଶ୍ୟତି ସର୍ବତ୍ର ଏବଂ ସର୍ବଂଚ ମୟି ପଶ୍ୟତି, ସବୁଠାରେ ଭଗବାନ ଦର୍ଶନ କରନ୍ତି, ତସ୍ୟାଂ ନ ପ୍ରଣଶ୍ୟାମି, ତାଙ୍କୁ କେବେ ଭଗବାନ ଭୁଲି ଯାଆନ୍ତି ନାହିଁ, ତାଙ୍କ ହୃଦୟରେ ରହିଛନ୍ତି ସେମାନେ ଭଗବାନଙ୍କର ହୃଦୟରେ। ଏବଂ ସଚ ମେ ନ ପ୍ରଣଶ୍ୟତି, ସେ ମଧ୍ୟ ମୋତେ କେବେ ଭୁଲି ଯାଆନ୍ତି ନାହିଁ। ଭକ୍ତ ସବୁବେଳେ ଭଗବାନ ଚିନ୍ତା କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଭଗବାନ ମଧ୍ୟ ଭକ୍ତଙ୍କ ବିଷୟରେ ସବୁବେଳେ ଚିନ୍ତା କରୁଛନ୍ତି। ରାଧାରାଣୀ ରାଧାରାଣୀ ଏଇ ଶ୍ଳୋକକୁ ବୋଲୁଛନ୍ତି, ହରେ କୃଷ୍ଣ ବୋଲୁଛନ୍ତି ରାଧାରାଣୀ, କୃଷ୍ଣଙ୍କୁ ଚିନ୍ତା କରୁଛନ୍ତି। ହରା ହରାର ଦୁଇଟି ଅର୍ଥ ରହିଛି, ହରେର ଦୁଇଟି ଅର୍ଥ ରହିଛି, ଅନେକ ଅର୍ଥ ରହିଛି, ମୁଖ୍ୟ ଦୁଇଟି ଅର୍ଥ କୁହାଯାଉଛି। ହରା ହରା ହେଉଛି ଭଗବାନଙ୍କ ଶକ୍ତି, ହରା ହେଉଛନ୍ତି ଭଗବାନ ଶକ୍ତି, ତେଣୁ ହରେ କୃଷ୍ଣ ମହାମନ୍ତ୍ର ଭଗବାନ ମଧ୍ୟ ନେଉଛନ୍ତି, କାହିଁକି ନା ହରା କହିଲେ ସେ ରାଧାରାଣୀଙ୍କୁ ଚିନ୍ତା କରୁଛନ୍ତି, ଏବଂ ରାଧାରାଣୀ ମଧ୍ୟ ଏଇ ଯେଉଁ ମହାମନ୍ତ୍ର ନେଉଛନ୍ତି, ଇଏ ହରେ ହରେ ମାନେ ଇଏ ମଧ୍ୟ ହରି, ହରିଙ୍କର ସମ୍ବୋଧନରେ ହରେ ହେବ। ସେ କୃଷ୍ଣଙ୍କୁ ଚିନ୍ତା କରୁଛନ୍ତି, ରାଧାକୃଷ୍ଣଙ୍କୁ ଚିନ୍ତା କରୁଛନ୍ତି, କୃଷ୍ଣ ରାଧାଙ୍କୁ ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ମହାମନ୍ତ୍ରର ଅନେକ ରହିଛି ଅର୍ଥ ରହିଛି। ତେଣୁ ଏକଥା କାହିଁକି ଆସିଲା ନା, ଯେଉଁଭଳି ଭାବରେ ରୁକ୍ମିଣୀ ଭଗବାନ ଚିନ୍ତା କରୁଛନ୍ତି, ରୂପ ବୀର୍ଯ୍ୟ ଗୁଣ ଶ୍ରିୟ ତାଙ୍କର ସଦୃଶଙ୍କ ବୋଲି ଚିନ୍ତା କରୁଛନ୍ତି, ଭଗବାନ ମଧ୍ୟ ଚିନ୍ତା କରୁଛନ୍ତି, ସିଏ ମୋର ସଦୃଶ, ସେ କଥା କହ ତାଂ ବୁଦ୍ଧି ଲକ୍ଷଣେଇ, ଲକ୍ଷ୍ୟରେ ଯେଉଁ ବିସର୍ଗଟା ଦିଆଯାଇଛି ସେଟା ଭୁଲରେ ଦିଆଯାଇଛି, ସେଟା ଠିକ୍ ନୁହଁ। ଲକ୍ଷଣେଇ ଲକ୍ଷଣ ଉଦାହରିୟ, ଲକ୍ଷଣ ବୁଦ୍ଧି ଲକ୍ଷଣ, ଲକ୍ଷଣ କଥା କ'ଣ କ'ଣ ହେଉଛି, ଚିହ୍ନ ସବୁ ରହିଛି, ବିଭିନ୍ନ ପ୍ରକାର ଚିହ୍ନ ରହିଛି, ଚିହ୍ନରୁ ଜଣେ ଜାଣିପାରିବ, 32ଟି ଲକ୍ଷଣ ରହିଛି ମହାପୁରୁଷର, 32ଟି ଲକ୍ଷଣ ରହିଛି। ସେଇଭଳି ଭାବରେ ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ତାଙ୍କର ସବୁ ଲକ୍ଷଣ ରହିଛି, ଗୋଟେ ବଡ଼ ଲକ୍ଷଣ ହେଉଛି କ'ଣ କହନ୍ତି ହାତରେ ସମସ୍ତେ 3.5 ହାତ ନିଜ ହାତରେ ନିଜର ମାପ ଯେଉଁ ରହିଛି ହାଇଟ୍ ରହିଛି ସମସ୍ତେ 3.5 ହାତ ଅଧା ହେବେ ତାଙ୍କର ହାଇଟ୍ 14 ପା କିନ୍ତୁ ଯେଉଁମାନେ ମହାପୁରୁଷ ତାଙ୍କର ତାଙ୍କର ଏଇଟା ହିସାବରେ ଅଧିକା ହେବ 4 ହାତ ହେବେ ସେମାନେ 4 ହାତ ନ୍ୟଗ୍ରତ ପରିମଣ୍ଡଳ ଏଇଠି ରହିଛି ତାର ନାମ ହେଉଛି ନ୍ୟଗ୍ରତ ପରିମଣ୍ଡଳ ଏ ମହାପୁରୁଷର ଲକ୍ଷଣ ସବୁ ରହିଛି ମହାପ୍ରଭୁଙ୍କର ସେଇଭଳି ଭାବେ ଥିଲା ଲକ୍ଷଣ ତେଣୁ ଇଏ ଯେଉଁ ରହିଛି ଲକ୍ଷଣ ବିଭିନ୍ନ ପ୍ରକାର ଲକ୍ଷଣରୁ ଜାଣିହେବ ଜାଣି ସେ କେତେ ଉନ୍ନତ ସ୍ଥିତିରେ ଅଛନ୍ତି ଯିଏ ସବୁ ଜାଣିଛନ୍ତି ସେ ଲକ୍ଷଣକୁ ସେ କହିପାରିବେ ତେଣୁ ସେହିଭଳି ଭାବରେ ଭଗବାନଙ୍କୁ ସବୁ ଜାଣନ୍ତି ଭଗବାନଙ୍କୁ ସବୁ ତ ଦେଇଛନ୍ତି ସିଏ କାହାର କେଉଁ ଯୋଗ୍ୟତା ଅନୁସାରେ ସେ ଲକ୍ଷଣକୁ ସେ ଦେଇଛନ୍ତି କିଏ କେଉଁଭଳି ଭାବେ ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଭଗବାନ ସେଇଟା ପ୍ରଦାନ କରନ୍ତି କିଏ କେଉଁ କୂଳରେ ଜନ୍ମ ନେବ କିଏ କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବ କିଏ କେତେ ବିଦ୍ୟା ପ୍ରାପ୍ତ ହେବ କିଏ କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବ ଜନ୍ମ ଅନୁସାରେ କର୍ମଫଳ ଅନୁସାରେ ଭଗବାନ ପ୍ରଦାନ କରୁଛନ୍ତି ସମସ୍ତଙ୍କୁ ଆଉ ଏମାନେ ଯେଉଁ ଭଗବାନ ପାର୍ଷଦମାନେ ଏମାନେ କର୍ମଫଳ ନୁହଁ ଏମାନଙ୍କର ଏମାନେ ହେଉଛନ୍ତି ଭଗବାନ ପାର୍ଷଦ ଏ ବିଭିନ୍ନ ଲୀଳା ଏଇଟା ଭଗବାନଙ୍କ ହେଉଛି ସବୁ ସବୁ ଦିବ୍ୟ ତେଣୁ ଇଏ ଯେଉଁ ରହିଛନ୍ତି ରୁକ୍ମିଣୀ ଦେବୀ ରୁକ୍ମିଣୀ ଦେବୀଙ୍କର ସେଇଭଳି ଭାବରେ ବୁଦ୍ଧି ରହିଛି ଲକ୍ଷଣ ମଧ୍ୟ ସେଇଭଳି ଭାବରେ ରହିଛି ଔଦାର୍ଯ୍ୟ ଔଦାର୍ଯ୍ୟ କିନ୍ତୁ ଉଦାର ବହୁତ ଉଦାର ଭଗବତ ଗୀତାରେ ଭଗବାନ କହିଲେ ଉଦାରା କେଉଁମାନେ ଉଦାରା ଭଗବତ ଗୀତାରେ ଭଗବାନ କହିଲେ ଚତୁର୍ବିଧା ଭଜନ୍ତି ମାଂ ଜ୍ଞାନାଶ କୃତିନ ଅର୍ଜୁନ ଆର୍ତ ଜିଜ୍ଞାସ ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ଏ ସପ୍ତମ ଅଧ୍ୟାୟରେ କହିଲେ ଏ ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କର ଭଜନ କରନ୍ତି ଚତୁର୍ବିଧା ଭଜନ୍ତି ମାଂ ଜ୍ଞାନା ସ୍ୱୀକୃତିନ ଅର୍ଜୁନ ଯେଉଁମାନେ ସ୍ୱୀକୃତିବାନ ପୁରୁଷ ବା ପୁରୁଷ ହେଉ ବା ବ୍ୟକ୍ତି ହେଉ ଯିଏ ସ୍ତ୍ରୀ ଲୋକ ହେଉ ଯିଏ ବି ହେଉ ଯେଉଁମାନେ ସ୍ୱୀକୃତିବାନ ସେମାନେ ଭଗବାନ ଭଜନ କରନ୍ତି ସେମାନେ ହେଉଛନ୍ତି କିଏ କିଏ ନା ଆର୍ତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ଏ ଚାରିଜଣ ଏବଂ ତାଙ୍କ ଭିତରେ ତେଷା ଜ୍ଞାନୀ ନିତ୍ୟଯୁକ୍ତା ଏକ ଭକ୍ତି ବିଶିଷ୍ୟତେ ପ୍ରିୟ ହି ଜ୍ଞାନୀ ତୀର୍ଥ ହଂ ସସ ମମ ପ୍ରିୟ ତାଙ୍କ ଭିତରେ ଜ୍ଞାନୀ ହେଉଛି ମୋର ପ୍ରିୟ କାହିଁକି ନା ଭକ୍ତି ଜ୍ଞାନୀ ଖାଲି ଜ୍ଞାନୀ ନୁହଁ ବକ୍ତା ତେଷା ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ବିଶିଷ୍ୟତେ ଜ୍ଞାନୀ ପୁଣି ଭକ୍ତିକୁ ଯୁକ୍ତ କହିକି ଭକ୍ତିଯୁକ୍ତ ଜ୍ଞାନୀ ସେ ଶ୍ରେଷ୍ଠ ତେଷା ଜ୍ଞାନୀ ନିତ୍ୟଯୁକ୍ତ ଏକ ଭକ୍ତି ବିଶିଷ୍ୟ ପ୍ରିୟ ହି ଜ୍ଞାନୀ ତୀର୍ଥ ସିଏ ମୋର ପ୍ରିୟ ଅହମ୍ ସଚମ ସିଏ ମଧ୍ୟ ମୁଁ ମଧ୍ୟ ତାର ପ୍ରିୟ କିନ୍ତୁ ସମସ୍ତେ ଉଦାରା ସେଇଠି କହିଛି ଉଦାରା ସର୍ବ ଏବେ ସମସ୍ତେ ହେଉଛି ଉଦାର ଯେଉଁମାନେ ଭଗବାନ ଭଜନ କରୁଛନ୍ତି ସେମାନେ ହେଉଛନ୍ତି ଉଦାର ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଉଦାରା ଉଦାରା ସର୍ବ ଏବେ ଜ୍ଞାନୀ ତୁ ଆତ୍ମବି ମତମ ଜ୍ଞାନୀ ହେଉଛନ୍ତି ମୋ ଭଳି ଆତ୍ମବଳ ଉଦାର ଶବ୍ଦରେ ସେଠି ଭଗବାନ କହିଛନ୍ତି ସେଠି ସପ୍ତମ ଅଧ୍ୟାୟରେ ଭଗବତ ଗୀତାରେ ତେଣୁ ଏଠି ଉଦାର ସେହିଭଳି ଭାବରେ ରୂପ ତାଙ୍କର ସେହିଭଳି ଭାବରେ ରୂପ ରହିଛି ଶୀଳ ରହିଛି ଶୀଳ କହିଲେ ସବୁ ବ୍ୟବହାର ଗୁଣ ଇତ୍ୟାଦି ଗୁଣ ତ ଅଲଗା ରହିଛି ଶୀଳ କହିଲେ ବ୍ୟବହାର କିଭଳି ଭାବରେ ବ୍ୟବହାର ସବୁ ବ୍ୟବହାର କରୁଛନ୍ତି ସେ ଏଇଟା ଶୀଳ ଏବଂ ଗୁଣ ସବୁ ପ୍ରକାର ଗୁଣ ରହିଛି ଏବଂ ଗୁଣାଶ୍ରୟାମ ଗୁଣାଶ୍ରୟାମ କହିଲେ ଆଧାର ଏସବୁ ଗୁଣର ଆଧାର ସିଏ ଲକ୍ଷ୍ମୀ ଦେବୀ ଯେମିତି ଭଗବାନ କୃଷ୍ଣଙ୍କର ରହିଛି ଅନେକ ଗୁଣ ରହିଛି କିନ୍ତୁ 64 ଗୁଣ ପ୍ରଧାନ ରହିଛି ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି 64 ଗୁଣ ପ୍ରଧାନ ଅଛି ତା ଭିତରୁ କିଛି କିଛି ପରିମାଣରେ ଆମେ ତାଙ୍କର ଅଂଶ ହିସାବରେ ଆମର ମଧ୍ୟ କିଛି କିଛି ଭଲ ଗୁଣ ସବୁ ରହିଛି ଏସବୁ ଭାଷାରେ ମଧ୍ୟ ଜଣେ କହିଛନ୍ତି ଯେଉଁମାନେ ଭଗବାନ ଭକ୍ତ ତାଙ୍କ ପାଖରେ ସବୁ ଭଲ ଗୁଣ ଆସି ପହଞ୍ଚିବ ତେଣୁ ଏଠି ଯେଉଁ କୁହାଗଲା ଆମେ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରି ଗୋଟେ ଥର କହିଥିଲେ ଏଇଟା ମୁଁ କେବେ କହିନଥିଲି କେଉଁଠି କେଉଁ ଲେକ୍ଚରରେ ଗୋଟେ ଥର ଗୋଟେ ଲେକ୍ଚର କହିଥିଲି ସବୁ ଗୁଣ ସବୁ ରହିଛି ତାହା ବର୍ଣ୍ଣନା କରିଥିଲି 50 ଗୁଣ ପର୍ଯ୍ୟନ୍ତ ଅଛି ବ୍ରହ୍ମାଙ୍କର ବ୍ରହ୍ମାଙ୍କର 50 ଗୁଣ ପର୍ଯ୍ୟନ୍ତ ରହିଛି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ ଆଉ 5 ଗୁଣ ଅଧିକ ରହିଛି ସେ ହେଉଛନ୍ତି ଶିବଙ୍କ ପାଖରେ ବ୍ରହ୍ମାଙ୍କର ଉର୍ଦ୍ଧ୍ୱରେ ଶିବ 5 ଗୁଣ ଅଧିକା ରହିଛି ତାଙ୍କ ପାଖରେ ଆଉ 5 ଗୁଣ ଅଧିକା ରହିଛି ବିଷ୍ଣୁ ତତ୍ତ୍ୱମାନଙ୍କ ପାଖରେ କିନ୍ତୁ ଚାରୋଟି ଗୁଣରେ କେହି ଭଗବାନଙ୍କ ସହିତ ସମାନ ନୁହନ୍ତି। ଗତକାଲି ଆମେ କହୁଥିଲେ ଭଗବାନ ରୂପ ଆଉ ଲୀଳା, ଭଗବାନ ବେଣୁ, ଭଗବାନ ପ୍ରେମ ମାଧୁରୀ, ଏଇ ଚାରୋଟି ମାଧୁରୀରେ ଭଗବାନ ସହିତ କେହି ସମାନ ହେଇପାରିବେ ନାହିଁ। ଏଇ ଚଉଷଠିଟି ଗୁଣ ଭଗବାନଙ୍କ ଅଛି, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଏବଂ ରାଧାରାଣୀଙ୍କ ମଧ୍ୟ ସେଇଭଳି ଭାବରେ ଗୁଣ ଅଛି, ପଚିଶଟି ଗୁଣ ରହିଛି ରାଧାରାଣୀଙ୍କର। ପଚିଶଟି ଗୁଣ ଯେ ତା ଉପରେ ଅଧିକା ନାହିଁ, ତା ନୁହେଁ, ସେ ଗୁଣରେ ସବୁକିଛି ରହିଛି, ସବୁକିଛି ଗୁଣ ସବୁକିଛି ସବୁ ରହିଛି ତାଙ୍କ ପାଖରେ। ଏଇଭଳି ଭାବରେ ଇଏ ମଧ୍ୟ ରୁକ୍ମିଣୀ ଦେବୀ ରାଧାରାଣୀଙ୍କର ବିସ୍ତାର, ତେଣୁ ତାଙ୍କ ପାଖରେ ମଧ୍ୟ ସେଇଭଳି ଭାବରେ ଗୁଣ ରହିଛି। ଏବଂ ଶ୍ରୟାମ ଗୁଣ, ଶ୍ରୟା ମାନେ ଆଶ୍ରୟ ନେଇଛନ୍ତି ସବୁ ଗୁଣ, ଏସବୁ ବୁଦ୍ଧି ଲକ୍ଷଣ ଔଦାର୍ଯ୍ୟ ରୂପ ଶୀଳ ଗୁଣ ଏସବୁଙ୍କର ଆଶ୍ରୟ ହେଉଛନ୍ତି ସିଏ ରୁକ୍ମିଣୀ ଦେବୀ। ଆଶ୍ରୟ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଭଗବାନ କୃଷ୍ଣ, ଦଶମ ସ୍କନ୍ଧ ହେଉଛି ଆଶ୍ରୟ ତତ୍ତ୍ୱ। ଭାଗବତ ମଧ୍ୟରେ ଦଶଟି ବିଷୟ ରହିଛି ଏବଂ ନଅଟି ଯେଉଁ ରହିଛି, ନଅଟି ବିଷୟ ହେଉଛି, ନଅଟି ସମସ୍ତ ବିଷୟ ହେଉଛି ଭଗବାନ ପାଖରେ ଆଶ୍ରୟ ନେଇଛନ୍ତି, ତେଣୁ ଇଏ ହେଉଛନ୍ତି ଭଗବାନ ହେଉଛନ୍ତି ଆଶ୍ରୟ ତତ୍ତ୍ୱ। ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି। ଅତଃ ସ୍ୱର୍ଗ ବିସର୍ଗସ୍ୟ ସ୍ଥାନ ପୋଷଣ ମୁତ୍ୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ। ଇଏ ହେଉଛି ଦଶଟି ବିଷୟ ଭାଗବତରେ ବର୍ଣ୍ଣନା କରାଯାଇଛି। ଦଶଟି ବିଷୟରେ ସବୁକିଛି ଜ୍ଞାନ ରହିଛି, ଏମିତି କିଛି ଜ୍ଞାନ ନାହିଁ ଯାହା ଏଇ ଦଶଟି ଭିତରେ ନାହିଁ, ସବୁକିଛି ଜ୍ଞାନ ଆ ଭିତରେ ରହିଛି। କହିଲେ ସ୍ୱର୍ଗ କହିଲେ ଭଗବାନ କେମିତି ସୃଷ୍ଟି କରୁଛନ୍ତି, ବିସର୍ଗ କେମିତି ଭଗବାନ ତାକୁ ବିସ୍ତାର କରୁଛନ୍ତି, ସ୍ଥାନ କେଉଁଠି କ'ଣ ରହିଛି, ପୋଷଣ ଭଗବାନ କେମିତି ତାଙ୍କର ଭକ୍ତଙ୍କୁ ରକ୍ଷା କରନ୍ତି ପୋଷଣ କରନ୍ତି, ଉତ୍ତୟ କହିଲେ କର୍ମବାସନା, ମନ୍ୱନ୍ତର ଭଗବାନ ବ୍ରହ୍ମାଙ୍କର ଗୋଟେ ଦିନରେ ଚଉଦ ଜଣ ମନୁ ଆସନ୍ତି, ପ୍ରତି ମନୁଙ୍କ ସମୟରେ ଛଅଟି ପରିବର୍ତ୍ତନ ହୁଏ, ଏସବୁ ବିସ୍ତାର ଭାବରେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ମନ୍ୱନ୍ତର ଈଶାନ କଥା ଭଗବାନ ଈଶ ଏବଂ ତାଙ୍କର ଅନୁକଥା ତାଙ୍କର ଭକ୍ତମାନଙ୍କ ବିଷୟରେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଦୁଇଟି ପ୍ରସିଦ୍ଧ ବଂଶ, ଗୋଟେ ହେଉଛି ଚନ୍ଦ୍ରବଂଶ, ଗୋଟେ ହେଉଛି ସୂର୍ଯ୍ୟବଂଶ, ପ୍ରଥମେ ସୂର୍ଯ୍ୟବଂଶ କହିଲେ ତାପରେ ଚନ୍ଦ୍ରବଂଶ କହିଲେ। ତେଣୁ ଏହିଭଳି ଭାବରେ ମନ୍ୱନ୍ତର ଈଶାନଙ୍କୁ ନିରୋଧ, ନିରୋଧ କହିଲେ ପ୍ରଳୟ, ଭୌତିକ ଜଗତ ଧ୍ୱଂସ ହୋଇଯିବ, ଏ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏବଂ ମୁକ୍ତି ଏକାଦଶ ସ୍କନ୍ଧରେ ମୁକ୍ତି ବିଷୟରେ କୁହାଯାଇଛି, ଭଗବାନ ଉଦ୍ଧବଙ୍କୁ ଜ୍ଞାନ ଦେଇଛନ୍ତି। ଏବଂ ଆଶ୍ରୟ ତତ୍ତ୍ୱ ହେଉଛନ୍ତି ଦଶମ ସ୍କନ୍ଧ, ଆଶ୍ରୟ ତତ୍ତ୍ୱ ସବୁ ନଅଟା ଏକ ନବାନାମ ଇଏ ଲକ୍ଷଣ, ଦଶମସ୍ୟ ବିଶୁଦ୍ଧାର୍ଥ ନବାନାମ ଇଏ ଲକ୍ଷଣ, ବର୍ଣ୍ଣ ଏତେ ସବୁ ରହିଛି, ଏସବୁ ବର୍ଣ୍ଣନା କରିଛନ୍ତି ବୁଦ୍ଧିମାନ ବ୍ୟକ୍ତିମାନେ ଶାସ୍ତ୍ର ଇତ୍ୟାଦି ସବୁ ବର୍ଣ୍ଣନା କରିଛନ୍ତି। ନଅଟି ହେଉଛି ଇଏ ଲକ୍ଷଣ, ଏ ଭଗବାନଙ୍କର ଆଶ୍ରୟ ତତ୍ତ୍ୱର ନଅଟି ଲକ୍ଷଣ ରହିଛି ଏବଂ ଇଏ ଆଶ୍ରୟ ତତ୍ତ୍ୱ ହେଉଛି ସବୁକିଛି ଆଶ୍ରୟ ତତ୍ତ୍ୱ। ତେଣୁ ଏଇଭଳି ଭାବରେ ଇଏ ରୁକ୍ମିଣୀ ଦେବୀ ଏ ବୁଦ୍ଧି ଲକ୍ଷଣ ଉଦାର୍ଯ୍ୟ ଔଦାର୍ଯ୍ୟ ରୂପ ଶୀଳ ଗୁଣର ଆଶ୍ରୟ, ଆଶ୍ରୟ ତତ୍ତ୍ୱ। ଏବଂ କୃଷ୍ଣଶ୍ଚ ସଦୃଶଂ ଭାର୍ଯ୍ୟା, କୃଷ୍ଣ ମଧ୍ୟ କୃଷ୍ଣଶ୍ଚ ଚ ଶବ୍ଦର କାହିଁକି କୁହାଗଲା, ଯେଉଁଭଳି ଭାବରେ ରୁକ୍ମିଣୀ ଚିନ୍ତା କରୁଥିଲେ ଇଏ ମୋର ଉପଯୁକ୍ତ ପତି, ସେଇଭଳି ଭାବରେ ଭଗବାନ ଚିନ୍ତା କରୁଛନ୍ତି ଇଏ ମୋର ସଦୃଶଂ ଭାର୍ଯ୍ୟା, ସେ ଚିନ୍ତା କରୁଥିଲେ ସଦୃଶଂ ପତି, ଇଏ ଚିନ୍ତା କଲେ ସଦୃଶଂ ଭାର୍ଯ୍ୟା। ଏଇଭଳି ଭାବରେ ରାଜଜଟକ, ରାଜଜଟକ ପଡ଼ିଯାଇଛି ତାଙ୍କର, ସଦୃଶଂ ଭାର୍ଯ୍ୟା ସମୁଦ୍ବୋଢୁ ମନ ଦଧେ, ସମ୍ୟକ ରୂପରେ ଉଦ୍ବୋଢୁ ତାଙ୍କୁ ବିବାହ କରିବା ପାଇଁ ମନ ମନରେ ଚିନ୍ତା କଲେ ଭଗବାନ। ହଁ ଭଗବାନ ଯାହା ଚିନ୍ତା କରିବେ ଆଉ ସେଟା ଅନ୍ୟତ ହୋଇପାରିବ, ସତ୍ୟ ସିଏ ସବୁ ସତ୍ୟ, ସତ୍ୟବ୍ରତଂ ସତ୍ୟପରଂ ତ୍ରିସତ୍ୟଂ ସତ୍ୟାସ ଯୋନି ନିତଂସ ସତ୍ୟେ ସତ୍ୟାସ ସତ୍ୟମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଯେଉଁ ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ଯେଉଁ କୁହାଗଲା ସତ୍ୟଂ ପରଂ, ଇଏ ହେଉଛି ମଙ୍ଗଳାଚରଣର ତିନୋଟି ଶ୍ଳୋକ ରହିଛି, ଇଏ ହେଉଛି ନମସ୍କାର। ଏ ନମସ୍କାରରେ ଭଗବାନଙ୍କ ତତ୍ତ୍ୱକୁ କୁହାଯାଇଛି, ଗୋଟେ ହେଉଛି କ'ଣ, ଗୋଟେ ହେଉଛି ସ୍ୱରୂପ ଲକ୍ଷଣ, ଗୋଟେ ହେଉଛି ତଟସ୍ଥ ଲକ୍ଷଣ, ଭଗବାନଙ୍କୁ ଏଇ ଦୁଇଟି ଲକ୍ଷଣରେ ଜାଣିବା ଆମେ ଭଗବାନ ବୋଲି। ତାଙ୍କର ସ୍ୱରୂପ ଲକ୍ଷଣ ହେଉଛି ସତ୍ୟଂ ପରଂ, ପରମ ସତ୍ୟ ସିଏ, ଇଏ ହେଉଛି ତାଙ୍କର ସ୍ୱରୂପ ଲକ୍ଷଣ। ଏବଂ ତଟସ୍ଥ ଲକ୍ଷଣ ଆଉ ଯାହା ସବୁ ରହିଲା ଜନ୍ମାଦି ଅଶ୍ୱଠୁ ଆରମ୍ଭ କରି ଯାହା ସବୁ ରହିଲା ଏସବୁ ହେଉଛି ଭଗବାନଙ୍କର ତଟସ୍ଥ ଲକ୍ଷଣ। ତେଣୁ ଏହି ସ୍ୱରୂପ ଲକ୍ଷଣ ଏବଂ ତଟସ୍ଥ ଲକ୍ଷଣ କହିକରି ସୁଖଦେବ ବ୍ୟାସଦେବ ଧୀମହି ଶବ୍ଦ ବ୍ୟବହାର କରିଛନ୍ତି, ଧୀମହି କହିଲେ ଧ୍ୟାନ କରୁଛୁ, ବହୁ ବଚନରେ କୁହାଯାଇଛି। ସମସ୍ତ ଏଇ ଧାରାରେ ଯିଏ ଆସୁଛନ୍ତି ସମସ୍ତଙ୍କୁ ନେଇକି ସେ ଧ୍ୟାନ କରୁଛନ୍ତି, ଆମେ ସମସ୍ତେ ଧ୍ୟାନ କରିବା ଭଗବାନଙ୍କୁ ଏହିଭଳି ଭାବରେ ଧୀମହି। ତେଣୁ ଏଇ ଯେଉଁ ରହିଛନ୍ତି ପରମ ସତ୍ୟ ତାକୁ ବିସ୍ତାର କରିଛନ୍ତି ବ୍ରହ୍ମା ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ସତ୍ୟବ୍ରତଂ, ଭଗବାନଙ୍କ ବ୍ରତ ହେଉଛି ସତ୍ୟ। ହଁ ସତ୍ୟବ୍ରତ ଭଗବାନ ସତ୍ୟବ୍ରତ ହେଉଛି କ'ଣ ନା, ଯଦି ଜଣେ ଥରେ ଯଦି ମୋର ଶରଣରେ ଆସିକରି ସକୃଦପି ପ୍ରପନ୍ନାୟ ତବା ସ୍ମୃତି ଚ ଜାତେ ଅଭୟଙ୍କ ସର୍ବଭୂତେଭ୍ୟ ଦଦାମ ଏତଦ୍ ବ୍ରତମ ମମ, ଏ ଭଗବାନ ବ୍ରତ। ଥରେ ଜଣେ ଜଣେ ଯଦି କହିଲେ ପ୍ରଭୁ ମୁଁ ଆପଣଙ୍କର ତବା ସ୍ମୃତି ଯଦି ଯାତନା କଲେ ବା ପ୍ରାର୍ଥନା କଲେ ଭଗବାନ କହିଲେ ମୁଁ ସମସ୍ତଙ୍କୁ ଅଭୟ ପ୍ରଦାନ କରିବି ସର୍ବଭୂତେଭ୍ୟ, ସେ ଝିଅ ହଉ, ଇଏ ହେଉଛି ଭଗବାନ ବ୍ରତ, ଏ ସତ୍ୟବ୍ରତ ଏବଂ ସତ୍ୟ ପରମ, ପରମ ସତ୍ୟ ସିଏ। ତେଣୁ ଭଗବାନ ମନରେ ଚିନ୍ତା କରୁଛନ୍ତି ମାନେ ମନ ଦଧେ, ଭଗବାନ ମନ ଆଉ ଗୋଟେ ଅସତ୍ୟ ହେବ, ସତ୍ୟ ପରମ ସିଏ, ପରମ ସତ୍ୟ ସିଏ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ମତ ପରତର ନାନ୍ୟତ କିଞ୍ଚିତ ଅସ୍ତି ଧନ ଯା, ଭଗବାନ ଠାରୁ ଆଉ କିଛି ଉନ୍ନତତର ସତ୍ୟ ନାହିଁ, ଇଏ ହେଉଛି ଅନ୍ତିମ ସତ୍ୟ ହେଉଛନ୍ତି ସିଏ। କାରଣ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି ସେମାନେ ଭାବନ୍ତି ଏ ଭଗବାନ ସେ ଅନ୍ତିମ ତତ୍ତ୍ୱ ନୁହନ୍ତି, ଅନ୍ତିମ ତତ୍ତ୍ୱ ହେଉଛନ୍ତି କ'ଣ ବ୍ରହ୍ମ ବା ଜ୍ୟୋତି। ଏଇଟା ଭଗବାନ କହିଲେ ଅବ୍ୟକ୍ତ ବ୍ୟକ୍ତି ମା ବର୍ଣ୍ଣ ମନ୍ୟତେ ମା ମ ବୁଦ୍ଧ ପରମ ଭାବ ମଜାନନ୍ତ ମମାଭୟନୁତମ, ସେମାନେ ଅବୁଦ୍ଧ ସେମାନେ ବୁଦ୍ଧିହୀନ, ପ୍ରକୃତ ପୂର୍ଣ୍ଣ ବୁଦ୍ଧି ତାଙ୍କ ପାଖରେ ନାହିଁ, କିନ୍ତୁ ସେମାନେ ଭାବନ୍ତି ଅବ୍ୟକ୍ତ ଭଗବାନ ହେଉଛନ୍ତି ଅବ୍ୟକ୍ତ ବା ବ୍ରହ୍ମ। ସିଏ ଯେତେବେଳେ ଆସନ୍ତି ଗୋଟେ ବ୍ୟକ୍ତ ରୂପ ନିଅନ୍ତି, ଏବଂ ଯେତେବେଳେ ଅନ୍ତିମ ତତ୍ତ୍ୱ ହେଉଛନ୍ତି ଅବ୍ୟକ୍ତ, କିଛି ନାହିଁ ତାଙ୍କର ରୂପ ନାହିଁ ନିରାକାର। ଭଗବାନ କହିଲେ ଅବୁଦ୍ଧ ସେମାନେ ବୁଦ୍ଧିହୀନ ବ୍ୟକ୍ତି, ଅବ୍ୟକ୍ତ ଅବ୍ୟକ୍ତ ବ୍ୟକ୍ତି ମହାପନ୍ନ ମନ୍ୟତେ ମା ବୁଦ୍ଧ ପରମ ଭାବ ମଜାନନ୍ତ, ଭଗବାନଙ୍କ ଭାବକୁ ସେମାନେ ବୁଝିପାରନ୍ତି ନାହିଁ। ତେଣୁ ଏହିଭଳି ଭାବରେ ଭଗବାନ ମନ ଯଦି ଚିନ୍ତା କରୁଛନ୍ତି କରିବା ପାଇଁ ଆଉ ସେଇଟା ଏପଟ ସେପଟ ହେଇପାରିବ ନାହିଁ, ଭଗବାନଙ୍କର ଟାର୍ଗେଟ ଫିଲ୍ଅପ୍ ସବୁବେଳେ ଫୁଲଫିଲ୍ ହେବ, ସେଥିରେ କିଛି ଇଏ ନାହିଁ, କେତେ କେବେ ହେଲେ ପରାଜୟ ନାହିଁ ଭଗବାନଙ୍କର, ଜୟ ବିଜୟ ତାଙ୍କର ନାମ ହେଉଛି ପରମ ବିଜୟ ଯେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଭଗବାନ ମଧ୍ୟ ଏଇଟା ଗୋଟେ ଟାର୍ଗେଟ ରଖିଛନ୍ତି, ଭଗବାନ ତାଙ୍କର ନାମ ସଂକୀର୍ତ୍ତନ କେବେ ପରାଜୟ ହେବ ନାହିଁ, ସବୁବେଳେ ବିଜୟ ଲାଭ କରିବ। ତେଣୁ ଏଇଟା କହିଲେ ସଞ୍ଜୟ କହିଲେ ଅନ୍ତିମରେ ଭଗବତ ଗୀତାର ଅନ୍ତିମ ଶ୍ଳୋକ କ'ଣ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ସିଏ ବିଜୟ ଭୂତି ଧୁବା ନୀତିର୍ମତିର୍ମମ, ଯେଉଁଠି ଭଗବାନ ଅଛନ୍ତି ସେଠି କିନ୍ତୁ ପରାଜୟ ହେବ। ଯତ୍ର ଯୋଗେଶ୍ୱର କୃଷ୍ଣ ପୁଣି ଯୋଗର ଈଶ୍ୱର ସିଏ କୃଷ୍ଣ, ଏବଂ ଯେଉଁଠି ତାଙ୍କର ଭକ୍ତ ଅଛନ୍ତି ଯତ୍ର ପାର୍ଥ ଧନୁର୍ଧର, ଖାଲି ପାର୍ଥ ଏକୁଟିଆ ନାହାନ୍ତି ଧନୁ ଧାରଣ କରିକି ରହିଛନ୍ତି ସେ ତତ୍ର, ସେଠାରେ କ'ଣ ହେବ ନା ଶ୍ରୀ ଶ୍ରୀ କହିଲେ ସବୁ ପ୍ରକାର ଧନ ଆସି ପହଞ୍ଚିବ, ସବୁ ବିଜୟ ଆସିବ, ଧ୍ରୁବା ଶ୍ରୀ ବିଜୟ ଭୂତି, ଭୂତି କହିଲେ ବିଭୂତି ଅସାଧାରଣ ଶକ୍ତି ସେଠି ଆସି ପହଞ୍ଚିବ, ଏବଂ ଧ୍ରୁବା ଧ୍ରୁବା କହିଲେ ସବୁବେଳେ ପାଇଁ ରହିବ, ନୀତି ମଧ୍ୟ ରହିବ ସେଠି। ଇଏ ହେଉଛି ସଞ୍ଜୟଙ୍କର ମତ, ସଞ୍ଜୟଙ୍କର ମତ କ'ଣ ଭୁଲ ହେବ, ଏ କହିବାର ଉଦ୍ଦେଶ୍ୟ ହେଉଛି ଶ୍ଳୋକଟି ଆଚାର୍ଯ୍ୟମାନେ କହନ୍ତି ସଞ୍ଜୟ ସବୁ ଗୀତା କହିସାରିଲା ପରେ ଅନ୍ତିମରେ ଏଇ ଯେଉଁ ଶ୍ଳୋକଟି କହିଲେ ସଞ୍ଜୟଙ୍କର ମନୋଭାବ ହେଉଛି କ'ଣ ନା, ବର୍ତ୍ତମାନ ମଧ୍ୟ ସମୟ ଅଛି, ଧୃତରାଷ୍ଟ୍ରଙ୍କୁ କହିବାର ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ ମଧ୍ୟ ସମୟ ଅଛି, ଆପଣ ଯଦି ବ୍ୟବସ୍ଥା କରିବେ ମେସେଜ ଦେବେ ତାହେଲେ ଆପଣ ପୁତ୍ରମାନେ ବଞ୍ଚିଯିବେ, ଯଦି ସନ୍ଧି କରିକି ତାଙ୍କ ସହିତ ଶାନ୍ତି ସ୍ଥାପନ କରନ୍ତି ଆତ୍ମସମର୍ପଣ କରନ୍ତେ ତାହେଲେ ବର୍ତ୍ତମାନ ମଧ୍ୟ ସେମାନେ ବଞ୍ଚିଯିବେ, କିନ୍ତୁ ଧୃତରାଷ୍ଟ୍ର ଶୁଣିଲେ ନାହିଁ, ଇଏ କହିବାର ଉଦ୍ଦେଶ୍ୟ ଏଇଟା, ସେମାନେ ଯେଉଁଠି ଅଛନ୍ତି ସେଠି ନିଶ୍ଚିନ୍ତ ଭାବେ ବିଜୟ ହେବ, ଆଉ ସେମାନେ ଯେଉଁଠି ନିହାତି ନିଶ୍ଚିନ୍ତ ଭାବେ ପରାଜୟ ହେବ, ତୁମ ପୁତ୍ରମାନେ ନିଶ୍ଚିନ୍ତ ଭାବେ ପରାଜୟ ହେବେ, ସିଧାସଳଖ କହିଲେ ନାହିଁ ଇନଡାଇରେକ୍ଟଲି ବା ପରୋକ୍ଷ ଭାବରେ କହିଲେ, କିନ୍ତୁ ଧୃତରାଷ୍ଟ୍ର ଶୁଣିକି ନ ଶୁଣି ଶୁଣିଲେ ନାହିଁ, ତାଙ୍କର ସବୁ ପୁତ୍ରମାନେ ମୃତ୍ୟୁବରଣ କଲେ। ତେଣୁ ଏହିଭଳି ଭାବରେ ଭଗବାନ ଯେଉଁଟା ମନ ଚିନ୍ତା କରିଛନ୍ତି ମନ ଦଧେ, ଭଗବାନ ଚିନ୍ତା କରିଛନ୍ତି ଏଇଟା ହେବ, ଭଗବାନଙ୍କ ଇଚ୍ଛା ଅନୁସାରେ ଚାଲିଛି ସବୁକିଛି, ଭଗବାନଙ୍କର କଥାକୁ ଆମେ ଯଦି ଗ୍ରହଣ ନ କରିବା ତାହେଲେ ଆମର ଏଇଠି ରହିଛି ମାୟାର ଅଧୀନରେ ଆମେ ରହିବା। ଭଗବାନ ସବୁ ଭଗବତ ଗୀତାରେ ଭଗବାନ କହିଲେ ମୋ କଥା ଯଦି ନ ଶୁଣିବ ତାହେଲେ ତୁମର ପତନ ହେବ, ଅନ୍ତିମରେ କହିଲେ ନା ସେଇଟା ମତିତ ସର୍ବଦୁର୍ଗାଣୀ ମତ ପ୍ରସାଦ ତରିଶସି ଅଥଚେତମକାର ନ ଶୋଷସି ବିନକ୍ଷସି ଭଗବାନଙ୍କର ଯେଉଁ ପରିକଳ୍ପନା ରହିଛି ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମେ କଷ୍ଟ ଭୋଗିବା, ଅମଙ୍ଗଳ ପ୍ରାପ୍ତ ହେବା, ଆମର ବିନାଶ ହୋଇଯିବ। କିନ୍ତୁ ଭଗବାନ ଯେଉଁଭଳି ଭାବ ଚିନ୍ତା କରୁଛନ୍ତି, ଆମେ ଯଦି ସାଧୁ କହିଲେ ସେଇମାନେ ଭଗବାନ ଯାହା ଚାହାନ୍ତି ସେମାନେ ସେୟା ଚାହାନ୍ତି, ଅସାଧୁ କହିଲେ ଭଗବାନ ଯାହା ଚାହାନ୍ତି ସେମାନେ ଠିକ୍ ବିପରୀତ ଚାହିଁବେ। ଜାଣିଲେ ମଧ୍ୟ ଭଗବାନ କ'ଣ ଚାହାନ୍ତି ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ସେମାନେ ବିପରୀତ କାର୍ଯ୍ୟ କରିବେ। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରା ନ ଶୌଚକୁ ନା ପିଚାଚାର ନ ସତ୍ୟଂ ତେଷୁ ବିଦ୍ୟତେ। ସେମାନେ କେଉଁଥିରେ ପ୍ରବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ, ଦୁର୍ଯ୍ୟୋଧନ ସେ କଥା କହୁଥିଲେ, କେଉଁଥିରୁ ନିବୃତ୍ତ ହେବା କଥା ସେମାନେ ଜାଣନ୍ତି ନାହିଁ। ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସୁରା ଅସୁରମାନେ ସେମାନେ ଜାଣନ୍ତି ନାହିଁ, ତାଙ୍କର ଶୌଚ ନାହିଁ ନ ଶୌଚ ତାଙ୍କ ପାଖରେ ଏସବୁ କିଛି ନାହିଁ, ଭଲ ଜିନିଷ କିଛି ନାହିଁ ନ ନା କ'ଣ ସେ ପ୍ରବୃତ୍ତିଂ ଚ ନିବୃତ୍ତିଂ ଚ ଜନା ନ ବିଦୁରାସ ନ ଶୌଚ ନା ପିଚା ଆଚାର ଆଚାର ମଧ୍ୟ କିଛି ନାହିଁ ନ ସତ୍ୟଂ ତେଷୁ ବିଦ୍ୟତେ ତାଙ୍କ ପାଖରେ ମଧ୍ୟ ସତ୍ୟ କିଛି ନଥାଏ। ଏଇଭଳି ଭାବରେ ଭଗବାନଙ୍କର ଏବଂ ଭକ୍ତଙ୍କର ଭିତରେ ତଫାତ୍ କିଛି ନାହିଁ, ଭଗବାନ ଯାହା ଚାହାନ୍ତି ଭକ୍ତମାନେ ମଧ୍ୟ ସେୟା ଚାହାନ୍ତି। ତେଣୁ ଆମର ଗୁରୁଦେବ ଯେତେବେଳେ ଚାହିଁଥିଲେ ଏଇଠି ଗୋଟେ ମନ୍ଦିର ହେବ, ଏଇଟା ମଧ୍ୟ ଭଗବାନ ଚାହାନ୍ତି। ଆମେ ଯେଉଁଟା ଆଲୋଚନା କରୁଥିଲେ କେଉଁ ପ୍ରସଙ୍ଗରେ ଗୋଟେ କୁହାଯାଇଛି, ଭଗବାନ ଯେଉଁ ଚକ୍ଷୁରେ ଯେଉଁ ଲାଲିମା ରହିଛି, ଲାଲିମା ହେଉଛି ରଜଗୁଣ, ରଜଗୁଣ ଅର୍ଥ ଭଗବାନଙ୍କ ଯେଉଁ ଇଚ୍ଛା ଅଛି ସେ ଇଚ୍ଛାଟା ତାଙ୍କ ଭକ୍ତମାନଙ୍କ ପାଖରେ ପ୍ରକାଶିତ ହୁଏ। ତେଣୁ ସେ ଭଗବାନ ଚାହାନ୍ତି, ଏଇଟା ରାମଜୀ ଚାହାନ୍ତି ଗୋଟେ ବିରାଟ ମନ୍ଦିର ହେଉଅଛି, ସେଇ ଭଗବାନଙ୍କର ପରିକଳ୍ପନାଟା ଗୁରୁଦେବ ସେଇଟା କହିଲେ ଏଠି ଗୋଟେ ଆଦର୍ଶ ମନ୍ଦିର ହେବ ପଶ୍ଚିମ ଓଡ଼ିଶାବାସୀମାନଙ୍କ ପାଇଁ। ଭଗବାନ ଏବଂ ଭକ୍ତଙ୍କ ଯେଉଁ ଶୁଦ୍ଧ ଭକ୍ତ ତାଙ୍କ ଭିତରେ ଚିନ୍ତାରେ କିଛି ପାର୍ଥକ୍ୟ ନଥାଏ, ଯାହା ଭଗବାନ ଚିନ୍ତା କରନ୍ତି ତାହା ଭକ୍ତ ହିଁ ଚିନ୍ତା କରେ, ଭକ୍ତ ଯାହା ଚିନ୍ତା କରନ୍ତି ତାହା ଭଗବାନ ହିଁ ଚିନ୍ତା କରନ୍ତି। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନ କଥାକୁ ଜାଣିପାରନ୍ତି ନାହିଁ, ସେମାନେ ସବୁ ଓରଟା ଜିନିଷ ଚିନ୍ତା କରନ୍ତି, ତେଣୁ ମାୟା ଦ୍ୱାରା ବନ୍ଧନରେ ପଡ଼ିଯାଆନ୍ତି ସେମାନେ। ତେଣୁ ଭଗବାନ ମନ ଦଧେ, ଭଗବାନ ଚିନ୍ତା କରୁଛନ୍ତି ତାଙ୍କୁ ବିବାହ କରିବେ, ଭଗବାନ ଯେମିତି ରୁକ୍ମିଣୀ ଚିନ୍ତା କରୁଛନ୍ତି ଭଗବାନ ବିବାହ କରିବେ, ଭଗବାନ ସଦୃଶଂ ପତି ଇଏ ଭାବରେ ସଦୃଶଂ ଭାର୍ଯ୍ୟା ଯିଏ ଧାମାଙ୍କ ପ୍ରପଦ୍ୟନ୍ତି, ଇଏ ଯେଉଁଭଳି ଭାବରେ ଭଗବାନଙ୍କୁ ଶରଣ ଯିବେ ଭଗବାନ ତାଙ୍କୁ ସେଇଭଳି ଭାବରେ ପୁରସ୍କୃତ କରିବେ। ରୁକ୍ମିଣୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅନ୍ତରଙ୍ଗା ଶକ୍ତି, ଆମେ ଶୁଣିବା ଇଏ ହେଉଛନ୍ତି ଶକ୍ତି ସୀତାଦେବୀ। ଭଗବାନ ରାମଚନ୍ଦ୍ର ଯେଉଁଭଳି ଭାବରେ ନିର୍ବାସନ କରିଥିଲେ ତାଙ୍କର ଯେଉଁ ଇଏ ଆସିବ 37-43 7-7 ଶ୍ଲୋକ ରହିଛି, ରୁକ୍ମିଣୀ ଦେବୀ ସେ ବାର୍ତ୍ତା ଦେବେ, ଏ ଅଧାର ଶୀର୍ଷକ ହେଉଛି ରୁକ୍ମିଣୀଙ୍କର ବାର୍ତ୍ତା, ସେଇଟା ଲାଷ୍ଟକୁ କୁହାଯାଇଛି, ତା ଦେହରେ ଅଛି କଥା ଆଚାର ଜଣେ ଟୀକାରେ କହିଛନ୍ତି। ଯେମିତି ଭଗବାନ ରାମଚନ୍ଦ୍ର ତାଙ୍କୁ ବିଦାୟ କରିଦେଲେ ବର୍ତ୍ତମାନ ରୁକ୍ମିଣୀ ଦେବୀ ସେହି ଭାବରେ ବର୍ତ୍ତମାନ ଚିଠି ଦେଉଛନ୍ତି ତାଙ୍କୁ ଗ୍ରହଣ କରିବା ପାଇଁ, ଏ କଥା ସବୁ ଆସିବ। ତେଣୁ ରୁକ୍ମିଣୀ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଅନ୍ତରଙ୍ଗା ଶକ୍ତି, ଭଗବାନଙ୍କ ତିନୋଟି ଶକ୍ତି ରହିଛି, ଭଗବାନ ଅନେକ ଶକ୍ତି ରହିଛି କିନ୍ତୁ ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି। କ'ଣ କ'ଣ, ଗୋଟେ ହେଉଛି ଅନ୍ତରଙ୍ଗା, ଗୋଟେ ହେଉଛି ବହିରଙ୍ଗା, ଆଉ ଗୋଟେ ହେଉଛି ତଟସ୍ଥ। ତେଣୁ ଆମେ ହେଉଛେ ଭଗବାନ କେଉଁ ଶକ୍ତି, ଆମେ ହେଉଛି ତଟସ୍ଥ ଶକ୍ତି। ତଟସ୍ଥ ଶକ୍ତି କହିଲେ ଅନ୍ତରଙ୍ଗାରେ ଯାଇପାରିବ ବହିରଙ୍ଗାରେ ବି ଯାଇପାରିବ, ଯେମିତି ଜଳ ରହିଛି, ମହାନଦୀ ରହିଛି, ଜଳ ଅଛି ଏବଂ ସ୍ଥଳ ରହିଛି, ଆଉ ତଟଟା ଯେଉଁ ରହିଛି ଜଳସ୍ଥଳ ମିଶିକି ରହିଛି, ସେଇଟା ଏଇଟା ସ୍ଥଳରେ ଯିବ ଜଳରେ ଯିବ, ସେଇଭଳି ଭାବରେ ଆମର କଥା ଆମେ ଚାହିଁଲେ ଅନ୍ତରଙ୍ଗା ଶକ୍ତି ଉନ୍ନତର ଶକ୍ତିରେ ରହିପାରିବା, ନହେଲେ ଆମର ଯଦି ସ୍ୱାଧୀନତାଟାକୁ ଅପବ୍ୟବହାର କରିବା ଆମେ ବହିରଙ୍ଗା ଶକ୍ତିରେ ରହିବା। ତେଣୁ ରୁକ୍ମିଣୀ ଦେବୀ ଏମାନେ ସବୁ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି, ଆମେ ମଧ୍ୟ ଭଗବାନ ଉନ୍ନତତର ଶକ୍ତି, ଅନ୍ତରଙ୍ଗ ଶକ୍ତି ନହେଲେ ମଧ୍ୟ ତଟସ୍ଥା ଶକ୍ତି, ଆମେ ଭଗବାନଙ୍କର ଉନ୍ନତର ଶକ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ କ'ଣ ନା, ଭୂମି ରାପ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତିଅମେ ଭିନ୍ନା ପ୍ରକୃତିର ସଦା। ଏ ଭଗବାନଙ୍କର ନିମ୍ନତର ପ୍ରକୃତି, ଭୌତିକ ଜଗତ ଯାହା ଦେଖୁଛେ ଆଠଟି ପ୍ରକୃତି ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ମନ ବୁଦ୍ଧି ଏବଂ ଅହଙ୍କାର, ଇଏ ହେଉଛି ଆଠଟି ଭଗବାନଙ୍କର ନିଚତର ଶକ୍ତି। କିନ୍ତୁ
अपरियमित स्तन्यान प्रकृति विधि में परा जीव भूता महाबाहो जयदं ध्यात जगत। ये होंगे भगवान का अपराशक्ति, किंतु आम हूँ भगवान का पराशक्ति उन्नतोत्तर शक्ति। आम थी ये भौतिक जगत में सब जयदं ध्यात जगत ये जी आम न था स्थान कौन अवस्था होता से भाव जयदं ध्यात जगत। तेणु भगवान अंतरंगा शक्ति होती रुक्मिणी देवी बान सब रही भगवान शक्ति से माने अंतरंगा शक्ति राधाराणी राधाराणी विस्तार एम सब एवं जीव हूँ भगवान तटस्था शक्ति बहिरंगा शक्ति नुह बहिरंगा शक्ति हूँ भौतिक जगत भूत प्रकृति हूँ बहिरंगा शक्ति भगवान निचतर शक्ति आम भगवान उन्नतर शक्ति। किंतु आम यदि ठीक भाव भगवान कथा मानिक चलवा तो आम चित जगत रहा भगवान कथा न मानले आम भौतिक जगत रहा आम चयस निर्भर कर तेणु ये श्लोक भाष्य कह जा चबीश नंबर ना के चबीश ना क्रम सन्दर्भ में जीव गोस्वामी कहते जे कौन ना भगवान जो बोलिए स्वयं भगवान भगवान स्वयं भगवान कृष्ण भगवान का अनेक अवतार अच्छा कि कृष्ण हूँ स्वयं भगवान कृष्णास्तु भगवान स्वयं प्रथम स्कंध तृतीय अध्याय 22 अवतार भितर जो वर्णना करते कहीं ये 6 प्रश्न पचारे सौन का आदि ऋषि मैंने भितर गोटे प्रश्न था अवतार मान विषय कहवापी तेणु तृतीय अध्याय प्रथम स्कंधे सुत गोस्वामी अवतार मान विषय कहीक 22 अवतार विषय वर्णना करते ताद 19 अवतार रूप से कृष्ण को कही बलराम कहते 20 अवतार हो कृष्ण 19 और 20 नंबर अवतार रूप से कृष्ण एवं बलराम कहते तेणु अन्य मैंने भावे कृष्ण जन अवतार तेणुक से स्पष्टीकरण कले इति चांस कला पुंस कृष्णस्तु भगवान स्वयं प्रथम स्कंद तृतीय अध्याय 28 श्लोक यहाँ कहुई ये सब रही किए भगवान अंश बा किए अंशर अंश कला किंतु कृष्ण होती भगवान स्वयं भगवान एक जीव गोस्वामी कहते क्रम सन्दर्भ में कृष्ण होती स्वयं भगवान से भाई भाव ये होती स्वयं भगवती स्वयं भगवान से स्वयं भगवती शक्ति भगवान शक्ति सड़ी सड़ी से पूर्ण सब शक्ति रही शक्ति शक्ति मत अभय अभेद शक्ति और शक्तिमान भर कौन तफात नहीं जमी अग्नि अग्नि होती शक्ति शक्ति हूँ दायिका शक्ति रही आलोक शक्ति दुईट शक्ति रही अग्निकर तेणु अग्नि आलोक शक्ति दायिका शक्ति से विच्युत हो पारे ना ये हूँ शक्ति और शक्तिमान किंतु शक्तिमान शक्ति शक्तिर शक्तिमान नुहंती यहाँ हूँ तफात होती भगवान से शक्ति किंतु शक्तिर से भगवान नुहंती शक्ति मूल कृष्ण मूल सर्वकारण कारण ये जो राधाराणी कथा जी आस कारण किए सी कृष्ण एवं कृष्ण कारण किए ना कहीं ना सी हूँ निजे निजर कारण आद्याशक्ति कह जाए कत कहते आद्याशक्ति मान कृष्ण होती शक्ति एम को शक्त कह जाए से मैंने कहते शक्ति हूँ मूल शक्तिमान आद्याशक्ति किंतु से जानती ना ये कृष्ण होती मूल कर्म कारण सब कारण कारण सी एवं तर कई कारण नहांती जार कई कारण नहांती सब कारण कारण सी होती भगवान तेणु शक्ति अनेक रही तेणु जीव गोस्वामी कर्म सन्दर्भ कहते रुक्मिणी होती स्वयं भगवती कृष्ण जो भाई भाव स्वयं भगवान रुक्मिणी देवी होती स्वयं भगवती एवं सनातन गोस्वामी कहते पूर्व पूर्वस्मात् उत्तरोत्तर उत्तरोत्तर सादृश्य अपेक्षाधिकन भगवान को सदृश कह रहा ना ये जो भगवान रूप गुण सब चिंता करते लक्ष्मी ये रुक्मिणी देवी तेणु कृष्ण मध्य रुक्मिणी देवकर गुण को सब चिंता करते सादृश्य पूर्व पूर्वस्मात् उत्तरोत्तर पूर्व कहले भगवान जो रुक्मिणी देवी जो रही कौन प्रथम कहगला बुद्धि
ବୁଦ୍ଧିଠାରୁ ଆହୁରି ଉନ୍ନତ ହେଉଛି ଲକ୍ଷଣ, ତାଠାରୁ ଆହୁରି ଉନ୍ନତ ହେଉଛି ଔଦାର୍ଯ୍ୟ ଗୁଣ, ତାଠାରୁ ଆହୁରି ଅଧିକା ହେଉଛି ରୂପ, ତାଠାରୁ ଅଧିକା ହେଉଛି ଶୀଳ, ତାଠାରୁ ଅଧିକା ଏଇଭଳି ଭାବରେ ଗୁଣ, ଅନ୍ୟ ସବୁ ଗୁଣ ସବୁ ରହିଛି। ତେଣୁ ଗୋଟିଏ ପରେ ଗୋଟିଏ ଅଧିକା ହିସାବରେ ବର୍ଣ୍ଣନା କରାଯାଏ। ପୂର୍ବ ପୂର୍ବସ୍ମାତ୍ ଉତ୍ତରୋତ୍ତରସ୍ୟ, ତେଣୁ ଭଗବାନଙ୍କର ପାଇଁ ଇଏ ଗୋଟିଏ ଗୋଟିଏ ଅଧିକରୁ ଅଧିକ ଗୁଣ, ଏହି ହିସାବରେ ଏଇଟାକୁ ବର୍ଣ୍ଣନା କରାଯାଏ, ଏଇ କ୍ରମରେ ବର୍ଣ୍ଣନା କରାଯାଇଛି। ବୁଦ୍ଧି ଲକ୍ଷଣ ଔଦାର୍ଯ୍ୟ ରୂପ ଶୀଳ ଗୁଣ ଆଶ୍ରୟ ଆଶ୍ରୟା, ଏସବୁ ଲକ୍ଷ୍ମୀଦେବୀଙ୍କ ପାଖରେ ବା ଏଇ ଯେଉଁ ରହିଛନ୍ତି ରୁକ୍ମିଣୀ ଦେବୀ ତାଙ୍କ ପାଖରେ ସବୁ ରହିଛି। ଯଶସ୍ତି ଭକ୍ତିର ଭଗବତୀ ଅକୀର୍ତ୍ତନ, ଜଣେ ଭଗବାନ ଭକ୍ତ ହେଲା ମାନେ ଭଗବାନଙ୍କ ସବୁ ଗୁଣ ଆସି ତାଙ୍କ ପାଖରେ ପହଞ୍ଚିଯିବ, ଏ କଥାଟି ରହିଛି। ତେଣୁ ଆମର ସମୟ ହୋଇଗଲା, ଆମ ସମୟ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଶ୍ରୀ ଗୌରଭ କି, ଦାୟୀ ଗୌତମ ଆନନ୍ଦେ।